ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतं दशमस्कन्धः 50 अध्याय श्लोक 24 निर्विन्न कुम्भाकर्णो निपेतुर् निर्भिन्न कुम्भाकर्णो निपेतो अनीकसोऽस्या सर्वरोक्नकन्धरा अनीकसोऽस्वाहा सर्वरोक्नकन्धरा रथावताश्व दुदसूत नायका रथावताश्व दुदसूत नायका कदायतश्चिन्न भुजो रुकंदरा कदायतश्चिन्न भुजो रुकंदरा निर्भिन्न कुम्भाकर्णो निपेतो अनीकसोऽस्वाहा सर्वरोक्नकन्धरा रथाहताश्व दुःसूतनायका रथाहताश्व बदायतश्चिन्न भुजोरुकन्धरा निर्विण्ण कुम्भाकर्णो निपेतो अनीकसोऽस्वाहा सर्वरोक्नकन्धरा रथाहताश्व दुःसूतनायका पदायतश्चिन्न भुजोरुकन्धरा निर्विण्ण कुम्भाकर्णो निपेतो अनीकसोऽस्वाहा सर्वरोक्नकन्धरा रथाहताश्व दुःसूतनायका पदायतश्चिन्न भुजोरुकन्धरा निर्विण्ण कुम्भाकर्णो निपेतो अश्वदसूतनायका पदायतश्चिन्न भुजोरुकन्धरा हरे कृष्ण अभस्त भक्त सजानंद मातृनंद आपण मन गाँव में अमर भागवत कथा स्वागत जनाऊु एक मथुरा युद्ध चलती गत काल प्रभु कही कथ को आम आगक नवा तेणु जो कहगला भगवान जितेबले हरि हरि कहले सबकि हरण करे हरि शब्द व्यवहार करागला भाई शुक हरि पराणिक पयम उचांगु से मैंने जो तुम्ल भाव घेरिक रही थे युद्ध करने बस थे भगवान से हरि समस्त को हरण करे समस्त बल तेणु भगवान को हरि बोली शब्द व्यवहार करागला हरि पराणिक और सब जो शत्रु सैन्य मानू पय मुचांग जो पय मुचांग कहले मेघ भरी रही थे घोड़ेकि रखी थे सूर्य घोड़े रखला भाया श्रीमुखा तुल्य जो उल्बणा वर्ष पीड़ितम से ଛାଡ଼ୁଥିଲେ ଏସବୁ କ'ଣ ବୈମୁଚା ଜଳ ବାଦଲ ଭଳି ରହିଥିଲେ, ବଡ଼ ଖାଲି ବାଦଲ ଥିଲେ ରହିନଥିଲେ ବର୍ଷ ପୀଡ଼ିତମ୍ ବା ତାଙ୍କୁ ଭଗବାନ ଯେଉଁ ଯେତେବେଳେ ବର୍ତ୍ତମାନ ସ୍ୱର ମାରିବେ ତାଙ୍କର ପୀଡ଼ିତ ହୋଇଗଲେ ସେମାନେ ପୀଡ଼ିତ ହୋଇଯିବେ, ଏମାନଙ୍କର କିଛି ହେବ ନାହିଁ। ଭଗବାନ ସିଏ ଭଗବାନଙ୍କର ଅଳ୍ପ ସଂଖ୍ୟକ ସୈନ୍ୟ ଥିଲେ ମଧ୍ୟ ତାଙ୍କର ଗୋଟିଏ ମଧ୍ୟ ସୈନ୍ୟର କିଛି ନିହତ ହେବେ ନାହିଁ, କିଛି ହେବ ନାହିଁ। କିନ୍ତୁ ଏମାନେ 50 ଲକ୍ଷ ସୈନ୍ୟ ସବୁ ଉର୍ବଣ ବର୍ଷ ପୀଡ଼ିତମ୍ ଏଭଳି ବ୍ୟତୀତ ହୋଇଯିବେ, ସବୁ ମୃତ୍ୟୁବରଣ କରିବେ। ସୁସୈନ୍ୟ ମହାଲୋକେ ସୁରା ସୁରାର୍ଥିତମ୍, ଯେତେବେଳେ ତାଙ୍କର ନିଜ ସୈନ୍ୟମାନଙ୍କୁ ଦେଖିଲେ ଏମାନେ ପୀଡ଼ିତ ହୋଇଗଲେଣି, ସେ ଯେଉଁ ପକୋଦରେ ବର୍ଷା କରୁଥିଲେ ସର ବର୍ଷା କରୁଥିଲେ, କିନ୍ତୁ ଭଗବାନଙ୍କର ସୈନ୍ୟମାନଙ୍କର ଯେଉଁମାନେ ଅଛନ୍ତି ଭଗବାନଙ୍କର ଶରଣରେ ଅଛନ୍ତି ତାଙ୍କର କ'ଣ ଅସୁବିଧା ହେବ। କିନ୍ତୁ ଭଗବାନ ଦେଖିଲେ ସୁସୈନ୍ୟ ମହାଲୋକେ ସୁରା ସୁରାର୍ଥିତମ୍ ବେଶପୁର ଜୟ ସାରଙ୍ଗ ସରା ସମୁତ୍ତମ, ସାରଙ୍ଗ ଧନୁ ଯେଉଁ ରହିଛନ୍ତି କେବଳ ଟଙ୍କାର କରିଦେଲେ ବେଶପୁର ଜୟ ଯେଉଁଟାକ ସାରଙ୍ଗ ଧନୁକୁ ଦେବତାମାନେ ଅସୁରମାନେ ସମସ୍ତେ ଅର୍ଚ୍ଚିତ କରନ୍ତି ପୂଜା କରନ୍ତି ଭଗବାନଙ୍କ ଧନୁ ସାରଙ୍ଗ ଧନୁ। ତେଣୁ ଏ ଯେଉଁ ଭଗବାନ କେବଳ ଟଙ୍କାର ମାଧ୍ୟମରେ ତାଙ୍କର ଭୟ ସୃଷ୍ଟି ହୋଇଗଲା ଟଙ୍କା, ଭାଗବତଙ୍କର ଶ୍ଳୋକ ଅଛନ୍ତି ଦ୍ୱିତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ସପ୍ତମ ଅଧ୍ୟାୟରେ ବ୍ରହ୍ମା ସେ ଗୋଟେ ସ୍ତୁତି କରିଛନ୍ତି ଭଗବାନଙ୍କ ବିଷୟରେ କହୁଥିଲା ବେଳେ, ରାବଣ ବିଷୟରେ କହୁଥିଲେ ସେ କଥା। ରାବଣର ଏତେ ସୈନ୍ୟ ଥିଲା ଯେ ଯେତେବେଳେ ଅସୁରମାନେ ଏବଂ ଦେବତାମାନଙ୍କ ଭିତରେ ଯୁଦ୍ଧ ଚାଲିଥିଲା ସେହି ସମୟରେ ଇନ୍ଦ୍ର ତାଙ୍କର ଯେଉଁ ଐରାବତ ହସ୍ତି ସହିତ ରହିଛି ହସ୍ତି ସହିତ ରାବଣ ସହିତ ଯୁଦ୍ଧ କରୁଥିଲା। ଏତେ ରାବଣର ଶକ୍ତି ବର୍ଣ୍ଣନା କରାଯାଇଛି, ରାବଣ ଏଇ ଆମେ ଦେଖୁଛେ ଜରାସନ୍ଧ 23 ଅଖଣ୍ଡ ସୈନ୍ୟ ଆଣିକି ଆସିଛି, ସେମିତି ରାବଣର ମଧ୍ୟ ସେହିଭଳି ଭାବରେ ଶକ୍ତି ଥିଲା। କ'ଣ ସବୁ ଶକ୍ତି ଥିଲା ନା ସପ୍ତମ ଅଧ୍ୟାୟରେ ଏଇଟା କୁହାଯାଇଛି ଯେ ତାର ହେଉଛି ବକ୍ଷ ସ୍ଥଳ ସ୍ପର୍ଶ ରୁଗ୍ଣ ମହେନ୍ଦ୍ର ବାହ। ଯେତେବେଳେ ଇନ୍ଦ୍ର ଆସିଲେ ମହେନ୍ଦ୍ର ତାଙ୍କର ବାହନ ସହିତ ଆସିଲେ, ବାହନ ସହିତ ଐରାବତ ତାର ଅଛି ଦାନ୍ତ ରହିଛି, ତେଣୁ ଏଇ ଦାନ୍ତରେ ବକ୍ଷସ୍ଥଳ ସ୍ପର୍ଶ ରାବଣ ଦେଖାଇଦେଲା, ବକ୍ଷକୁ ଦେଖାଇଦେଲା, ହାତୀ ଆସୁଛି କିନ୍ତୁ ଚିନ୍ତା କଲା ନାହିଁ ରାବଣର ଏତେ ଶକ୍ତି ଥିଲା, ବକ୍ଷକୁ ଦେଖାଇଦେଲା ଯେଉଁ ରହିଛି ଇଏ ଯେଉଁ ରହିଛି ଐରାବତ ସେ ଯେତେବେଳେ ଆଘାତ କଲା ତା ଦାନ୍ତରେ ଦନ୍ତାଘାତ କଲା ଦନ୍ତେଇ ବିଡ଼ବିତ କକୁଚ ଉଡ଼ାହାସମ ତାଙ୍କ ଦାନ୍ତ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା, ଧଳା ପାଉଡ଼ର ଭଳି ଚାଲି ବିଛେଇ ହୋଇଗଲା ସେ ଯୁଦ୍ଧସ୍ଥଳରେ। ତେଣୁ ଦେଖି ରାବଣ ବହୁତ ଜୋରରେ ହସୁଥିଲା ଏଭଳି ଭାବେ ରାବଣର ଶକ୍ତି ରହିଛି। କିନ୍ତୁ ସଦ୍ୟ ଅଶୁଭି ସହ ବିନେଶ୍ୱଠୁ ଧାର ଘଟୁ ବିସ୍ଫୁର୍ଜିତ ଧନୁଷ ଉଚ୍ଚରତୋ ଅଧିସୈନ୍ୟ, ସେଠି ମଧ୍ୟ ଭଗବାନ ରାମ କ'ଣ କରିଥିଲେ ନା ବିସ୍ଫୁର୍ଜିତ ଧନୁଷ ସେ ଧନୁଷ ଟଙ୍କାର କରିଥିଲେ, ଧନୁଷ ଟଙ୍କାରରେ ସଦ୍ୟ ଅଶୁଭି ସହ ତାର ପ୍ରାଣ ସହିତ ବିନେଶ୍ୱଠୁ ଦାର ଘଟୁ ଯେ ରାବଣ ଯେ ଭଗବାନଙ୍କର ଦ୍ୱାରା ପତ୍ନୀକୁ ହରଣ କରିଥିଲେ ତାର ଜୀବନକୁ ହରଣ କଲେ ଭଗବାନ ଉତ୍ତରତ ଅଧିସୈନୀ, ଏଇଭଳି ଭାବରେ ସେ ଯୁଦ୍ଧଟି ଚାଲିଥିଲା। ତେଣୁ ଆଜି ଭଗବାନଙ୍କର ଯୁଦ୍ଧ ମନବୃତ୍ତି ରହିଛି, ଯୁଦ୍ଧ ସବୁକିଛି ଭଗବାନଙ୍କର ଆସୁଛି, ତେଣୁ ଏ ଯୁଦ୍ଧ କରିବା ପାଇଁ ଯେଉଁ ମନବୃତ୍ତି ରହିଛି ଭଗବାନଙ୍କର ଆସୁଛି ଯୁଦ୍ଧ ଜନ୍ମାଦିଅସ୍ତ ଜାତ ଭାଗବତ ଆରମ୍ଭରେ ସେ କଥା କୁହାଗଲା, ସବୁକିଛି ଭଗବାନଙ୍କର ଆସୁଛି ଜନ୍ମାଦିଅସ୍ତ ଜାତ। ତେଣୁ ଏ ଯୁଦ୍ଧ କରିବା ମନବୃତ୍ତି ଯେଉଁ ରହିଛି ଭଗବାନଙ୍କର, ଭଗବାନଙ୍କ ସହିତ କିଏ ଯୁଦ୍ଧ କରିବ, ଭଗବାନଙ୍କ ସହିତ ଯୁଦ୍ଧ କରିବା ପାଇଁ କେହି ସକ୍ଷମ ନୁହନ୍ତି, ଭଗବାନଙ୍କ ସହିତ କେହି ସମାନ ନୁହନ୍ତି, ଆଉ ତାଙ୍କ ଉର୍ଦ୍ଧ କଥା କ'ଣ କହିବା, ତାଙ୍କୁ କିଏ ଯୁଦ୍ଧ କରିବ। କିନ୍ତୁ ଭଗବାନଙ୍କର ଯେହେତୁ ଯୁଦ୍ଧର ମନବୃତ୍ତି ରହିଛି ସେଥିପାଇଁ ଭଗବାନ ବ୍ୟବସ୍ଥା କରନ୍ତି, ଚାରିକୁମାର ଯେଉଁ ଯାଇଥିଲେ, ତୃତୀୟ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି, ଚାରିକୁମାର ଯେଉଁ ଯାଇଥିଲେ ସେତେବେଳେ ଯେତେବେଳେ ସପ୍ତମ ଗେଟ୍ରେ ପହଞ୍ଚିଗଲେ ସେହି ସମୟରେ ତାଙ୍କ ଦ୍ୱାରପାଳ ଥିଲେ ଜୟ ବିଜୟ, ଜୟ ବିଜୟ ଥିଲେ, ସେ ତାଙ୍କୁ ଅଟକେଇ ଦେଲେ, ତୁମେ ଉଲଗ୍ନ ହୋଇକି କ'ଣ ରହିଛ, ତୁମେ ଯାଇପାରିବ ନା ଭିତରକୁ, କହିକି ଅଟକେଇ ଦେଲେ। ଚାରିକୁମାରଙ୍କର କୋପ ଆସିଲା, କ୍ରୋଧ ଆସିଲା, ବୈକୁଣ୍ଠ ଲୋକରେ ମଧ୍ୟ କ୍ରୋଧ ଆସିଲା ତାଙ୍କର, ଏ ଭଗବାନଙ୍କ ଲୀଳା, ଏ ବୈକୁଣ୍ଠ ଲୋକ ଯିଏ ଗଲେ ସେ କେବେ ଫେରନ୍ତି ନାହିଁ, କିନ୍ତୁ ଏ ଜୟ ବିଜୟ ଫେରିଲେ, ଅଭିଶାପ ପ୍ରାପ୍ତ ହୋଇକି ଫେରିଲେ, ତିନି ଜନ୍ମ ଧରି ଭଗବାନ ସେ ଯୁଦ୍ଧ କଲେ, ଭଗବାନ ଯେଉଁ ଯୁଦ୍ଧ ମନବୃତ୍ତି ରହିଛି ଭଗବାନ ସେଟାକୁ ପୂର୍ଣ୍ଣ କଲେ, ଭଗବାନ ଯୁଦ୍ଧ ଯୁଦ୍ଧ କଲେ, ତାଙ୍କର ନିଜ ଜନକ ସହିତ ଯୁଦ୍ଧ କରୁଛନ୍ତି। ସତ୍ୟ ଯୁଗରେ ଭଗବାନ ଆସିଲେ, ଦୁଇଟା ଅବତାର ନେଲେ ଭଗବାନ, ଯେଉଁ ରହିଛି ଆମର ଯେଉଁ ଶୁକର ଭଗବାନ ହିରଣ୍ୟାକକୁ ବଧ କରିବା ପାଇଁ ବରାହ ରୂପରେ ଆସି ତା ସହିତ ଯୁଦ୍ଧ କଲେ, ପୁଣି ହିରଣ୍ୟାକଶିପକୁ ବଧ କରିବା ପାଇଁ ଭଗବାନ ନୃସିଂହଦେବ ରୂପରେ ଆସିଲେ। ଏ ତାଙ୍କର ଯୁଦ୍ଧ ମନବୃତ୍ତି ଯେଉଁ ରହିଛି ସେଇଟା ଚରିତାର୍ଥ ହେଲା, ଭଗବାନଙ୍କର ମଧ୍ୟ ଯୁଦ୍ଧ କରିବା ପାଇଁ ମନବୃତ୍ତି ରହିଛି, ଇଚ୍ଛା ରହିଛି, ତେଣୁ ଏସବୁ ଲୀଳା ଚାଲିଛି। ପୁଣି ସେହିଭଳି ଭାବରେ ତ୍ରେତା ଯୁଗରେ ଭଗବାନ ରାମଚନ୍ଦ୍ର ଆସିଲେ, ରାବଣ ଏବଂ କୁମ୍ଭକର୍ଣ୍ଣଙ୍କୁ ଯୁଦ୍ଧ କଲେ, ତାଙ୍କ ସହିତ ଯୁଦ୍ଧ କଲେ, ତାଙ୍କର ଯୁଦ୍ଧ ମନବୃତ୍ତିକୁ ଚରିତାର୍ଥ କଲେ। ଏବଂ ଦ୍ୱାପର ଯୁଗରେ ଭଗବାନ ଆସିଲେ, କୃଷ୍ଣ ଯେଉଁ ଆସିଲେ, ଏହିଭଳି ଭାବରେ ବିଶେଷ ଭାବରେ ସେହି ଦୁଇ ଜଣ ଥିଲେ, କ'ଣ ସେ ହେଉଛନ୍ତି ଶିଶୁପାଳ ଏବଂ ଦନ୍ତବକ୍ର। ଶିଶୁପାଳ ଦନ୍ତବକ୍ର ସହିତ ଯୁଦ୍ଧ ଏତେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ। ଶିଶୁପାଳକୁ ଭଗବାନ କେବଳ ଚକ୍ର ପ୍ରେରଣ କରିଦେଲେ, ଚକ୍ରରେ ତା'ର ଶିରଚ୍ଛେଦନ କରିଦେଲେ, ଯାହା ଯୁଦ୍ଧ କରିନାହାନ୍ତି। ଏବଂ ଦନ୍ତବକ୍ର ସହିତ ଯେଉଁ ଯୁଦ୍ଧ ହେଇଛି ଭାଗବତରେ ବର୍ଣ୍ଣନା କରାଯାଇ ନାହିଁ, ଇଏ ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଯାହା ହେଉ, କିନ୍ତୁ ଏମାନଙ୍କ ସହିତ ଯୁଦ୍ଧ କରୁଛନ୍ତି, ଭଗବାନ ଯୁଦ୍ଧ ମନବୃତ୍ତି ରହିଛି, ତେଣୁ ହରି ସିଏ ସମସ୍ତଙ୍କର ପ୍ରାଣକୁ ସେ ହରଣ କରିବେ, ତାଙ୍କର ଶରଣ ଯିଏ ନ ଯିବେ ତାଙ୍କର ପ୍ରାଣକୁ ହରଣ କରିବେ, ଯିଏ ଶରଣ ଯିବେ ତାଙ୍କ ମନକୁ ହରଣ କରିବେ। ପ୍ରେମ ଦିଆ ହରେ ମନ, ପ୍ରେମ ପ୍ରଦାନ କରି ସମସ୍ତଙ୍କ ମନକୁ ହରଣ କରିବେ। ତେଣୁ ତାଙ୍କର ଧନୁ, ପ୍ରସିଦ୍ଧ ଧନୁ ହେଉଛି ସାରଙ୍କ ଧନୁର ଟଙ୍କାରେ ସମସ୍ତଙ୍କର ପ୍ରତିପକ୍ଷ ସୈନ୍ୟମାନଙ୍କର ହୃଦୟ ବିଦାର ନେବାକୁ ବସିଲା। ଏବଂ ଖାଲି ଭଗବାନ ଯେ ଟଙ୍କାର କଲେ ତା ନୁହଁ, ସେ ଗୁଣ ନିଃସଙ୍ଗ ନିଃସଙ୍ଗ ହାତ ତାଙ୍କର ଯେଉଁ ଧନୁ ରହିଛି ତା ଦେହରେ ତୁଣିରରୁ ସନ୍ଦଦ ଛରା ସବୁ ସ୍ୱର ଆଣିକିରି ଲଗେଇକିରି ସ୍ୱର ଲଗେଇକିରି ବିକୃଷ୍ୟ ଯେତେବେଳେ ଛାଡ଼ୁଥିଲେ ମୁଞ୍ଚନ ଯେ ଛାଡ଼ୁଥିଲେ ଶୀତବାଣ ପୁଗା ବହୁତ ଶୀତ ବହୁତ କ'ଣ ଧାରୁଆ ନା କ'ଣ ଶାଣିତ ବହୁତ ଶାଣିତ ରହିଛି ସେ ଅସ୍ତ୍ର ଭଗବାନଙ୍କର। ଯଦିଓ କୁହାଯାଇଛି ଓଲ୍ଡ ପୁରାତନ, କିନ୍ତୁ ନୂଆ ଯେ କଳଙ୍କ ହେଇଗଲାଣି, ପୁରାତନ ହେଲେ ବୋଲି ସେ ନୂତନ ଭଗବାନ ସବୁକିଛି ପୁରାତନ ହେଲେ ନିତ୍ୟ ନୂତନ ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂଚ। ଭଗବାନଙ୍କର ରଥରେ ଯେଉଁ ସବୁ ଅସ୍ତ୍ର ସବୁ ଆସିଥିଲେ ସେ ପୁରାତନ ବୋଲି କୁହାଯାଇଥିଲା ପୂର୍ବରୁ, କିନ୍ତୁ ପୁରାତନ ହେଲେ ବି ନୁହଁ ଯେ ଆମର ପୁରୁଣା ହେଇଗଲେ ସବୁ ଦରକାର ଧାର ଦେବାକୁ ପଡ଼ିବ। ଆମର ସବୁ ସୈନ୍ୟ ବାହିନୀରେ ସବୁ ଅସ୍ତ୍ର ସବୁ ଆସୁଛି, ପୁରୁଣା ହେଇଗଲେ ସବୁ ନଷ୍ଟ ହେଇଯାଉଛି, ତାକୁ ତ୍ୟାଗ କରି ଛାଡ଼ିବାକୁ ପଡ଼ୁଛି, କିନ୍ତୁ ଭଗବାନଙ୍କର ଅସ୍ତ୍ର ନିତ୍ୟ ନୂତନ, ପୁରାତନ ହେଲେ ମାନେ ନିତ୍ୟ ନୂତନ ଏଭଳି ଅସ୍ତ୍ର ରହିଛି। କୁହାଗଲା କ'ଣ ଛରାନ୍ ସନ୍ଦଦ ଛରାନ୍ ନିଃସଙ୍ଗ ଅର୍ଥ ଏହିଭଳି ଭାବରେ ଶାଣିତ ଅସ୍ତ୍ରରେ ଭଗବାନ ଯେଉଁ ବିକୃଷ୍ୟ ଯେଉଁ ଛାଡ଼ୁଥିଲେ କିଭଳି ଭାବେ ମୁଞ୍ଚନ ଛାଡ଼ୁଥିଲେ ଆକର୍ଷଣ କରି ବିକୃଷ୍ୟ ଟାଣିକିରି ଛାଡ଼ୁଥିଲେ ଯେତେବେଳେ ଶୀତବାହାଣକୁ ଗାଁ ଏତେ ଶୀତବାହାଣ ଯେଉଁ ଛାଡ଼ୁଥିଲେ ଗୋଟିଏ ଗୋଟିଏ କ'ଣ ବାଣ ଆଣିକିରି ଗୋଟିଏ ଗୋଟିଏ ଛାଡ଼ୁଥିଲେ ତା ନୁହଁ ପୁଗା ଗୋଟିଏ କ୍ଷଣ ମଧ୍ୟରେ ଅଧକ୍ଷଣ ମଧ୍ୟରେ ଶହେ କୋଟି ବାଣ ଇଏ ହେଉଛି ଭଗବାନଙ୍କର ଭଗବତ୍ତା ଏଭଳି ଯୁଦ୍ଧ ଶହେ କୋଟି ବାଣ ତେଣୁ ମେଘ୍ନ ସେ ଯେଉଁ ବାଣ ଛାଡ଼ୁଥିଲେ ଚାରିପଟେ ମଥୁରାରେ ଚାରିପଟେ ସୈନ୍ୟମାନେ ରହିଥିଲେ ଭଗବାନ ଯେମିତି ଚାରିପଟେ ଭଗବାନ ଏକ ଏକ ସମୟରେ ଉପସ୍ଥିତ ଅଛନ୍ତି ହରି ସେଥିପାଇଁ ଶବ୍ଦ ବ୍ୟବହାର କରାଗଲା ସବୁକିଛି ଐଶ୍ୱର୍ଯ୍ୟ ତାଙ୍କର ରହିଛି। ଗତ ଶ୍ଳୋକରେ ଯେଉଁ କୁହାଯାଇଥିଲା
ଅଳାଦ ଚକ୍ର ଅଳାଦ ଚକ୍ର ଯେମିତି ରହିଛି ଗୋଟେ ନିଆଁକୁ ଘୋଡ଼େଇଲେ ଯେମିତି ଚାରିପଟେ ଘୁରୁଥିଲା ଭଳିଆ ଲାଗିବ, ସେହିଭଳି ଭାବରେ ଭଗବାନଙ୍କର ସ୍ୱର ଯାଉଥିଲା, ଚାରିପଟେ ଯାଉଥିଲା ସମସ୍ତଙ୍କୁ, ଏଇଭଳି ଭାବରେ ଛାଡ଼ୁଥିଲେ। ଗୋଟିଏ କ୍ଷଣ ଅଧକ୍ଷଣ ମଧ୍ୟରେ 100 କୋଟି ବାଣ ଯାଉଥିଲା। ଏଇଟା କୁହାଯାଏ ନିଘ୍ନନ ରଥାନ, କ'ଣ ହେଉଥିଲା, ସେ ରଥ ସବୁ ରହିଛି, ଅନେକ ସବୁ ରଥ ଥିଲା। ମଥୁରାର ସ୍ତ୍ରୀମାନେ ସ୍ତ୍ରୀଲୋକମାନେ ଦେଖୁଥିଲେ ଆମର ସେ ରଥ କାହିଁ, ଆମ ଦୁଇଟି ପ୍ରିୟ ରଥ ତାଳଧ୍ୱଜ ଏବଂ ଗରୁଡ଼ଧ୍ୱଜ ଏଇ ଦୁଇଟି ଦେଖୁଥିଲେ, ଏଇ ଦୁଇଟି ରଥରୁ ସବୁ ଆସୁଛି, ଏଭଳି ସବୁ ଅସ୍ତ୍ର ଆସୁଛି ଭଗବାନ ସାରଙ୍କ କଥା କହୁଛନ୍ତି। ବଳରାମ ମଧ୍ୟ ସେହିଭଳି ଭାବରେ ତାଙ୍କ ହଳରେ ସବୁ ଯୁଦ୍ଧ କରିବେ, ଭଗବାନ ହଳର ନାମ ମଧ୍ୟ ରହିଛି, ଭଗବାନ ହଳର ନାମ ହେଉଛି ସମ୍ବର୍ତ୍ତକ। ସମ୍ବର୍ତ୍ତକ ଯେତେବେଳେ ଭୌତିକ ଜଗତ ଧ୍ୱଂସ ହେବ ସେହି ସମୟରେ ସମ୍ବର୍ତ୍ତକ ମେଘ ଆସେ, ଯେତେବେଳେ ଭଗବାନ ଯେତେବେଳେ ଇନ୍ଦ୍ର ଯଜ୍ଞକୁ ବନ୍ଦ କରିଦେଇଥିଲେ ସେତେବେଳେ ସେ ଇନ୍ଦ୍ର କ'ଣ କଲେ, କ୍ରୋଧ ପ୍ରକାଶ କରି ବ୍ରଜବାସୀମାନଙ୍କୁ ହତ୍ୟା କରିବା ପାଇଁ ସମ୍ବର୍ତ୍ତକ ମେଘକୁ ଆଜ୍ଞା ଦେଇଥିଲେ, ଯାଅ ଧ୍ୱଂସ କରିଦେବ। ଏ ଭଗବାନଙ୍କର ହଳର ନାମ ହେଉଛି ସମ୍ବର୍ତ୍ତକ, ଧ୍ୱଂସ କରିଦେବେ ସବୁକିଛି ଭଗବାନ। ସେ ହଳରେ ସେ ହୃଦୟକୁ ଚାଷ କରିକି କୃଷ୍ଣ ଭକ୍ତିର ସବୁ ଜାଗ୍ରତ କରିବେ, କୃଷ୍ଣ ଭକ୍ତି ରୂପକ ଲତାକୁ ଜାଗ୍ରତ ମାନେ କ'ଣ ସେ କ'ଣ ରୋପଣ କରିପାରିବେ, କିନ୍ତୁ ସେଇ ହଳରେ ମଧ୍ୟ ଭଗବାନ ସବୁ ଧ୍ୱଂସ କରିଦେଇପାରିବେ ଭଗବାନଙ୍କର ଇଏ ହେଉଛି। ତେଣୁ ଏଠି ଯେଉଁ କୁହାଗଲା ନିଘ୍ନନ ରଥାନ କୁଞ୍ଜର ବାଜିପତିନ, କୁଞ୍ଜର କହିଲେ ଯେ ହାତୀ ସବୁ ରହିଥିଲେ, ଗୋଟିଏ ଅକ୍ଷଣୀ ସୈନ୍ୟରେ 218,700 ଏତିକି ରହିଛନ୍ତି ସୈନ୍ୟ, ଏଇଭଳି ଭାବରେ 23 ଅକ୍ଷଣୀ ସୈନ୍ୟ ରହିଥିଲେ, ତେଣୁ ତା ଦେହରେ 21,870 ରହୁଛନ୍ତି କୁଞ୍ଜର ରଥ ହାତୀ ହାତୀ ସବୁ ରହିଛନ୍ତି 21,000, ଏଇଭଳି ଭାବରେ ସବୁ ସଂଖ୍ୟା ସବୁ ରହିଛି, ଏହା ପୂର୍ବରୁ ବର୍ଣ୍ଣନା କରାଯାଇଛି। ଏତିକି ସଂଖ୍ୟକ ହାତୀ ଥିଲେ ଗୋଟିଏ ଅକ୍ଷଣୀ ସୈନ୍ୟରେ, ଏ 23 ଅକ୍ଷଣୀ ସୈନ୍ୟ ରହିଛନ୍ତି, ତେଣୁ ତାଙ୍କର କୁଞ୍ଜର ଯେଉଁ ହାତୀ ସବୁ ରହିଛନ୍ତି, ବାଜି ବାଜି ହେଉଛି ଅଶ୍ୱ, ପତିନ ପଦାତିକ 109,350 ଏତିକି ହେଉଛନ୍ତି ପଦାତିକ ସୈନ୍ୟ, ଏତିକି ଗୋଟିଏ ଅକ୍ଷଣୀରେ ଏ 23 ଅକ୍ଷଣୀ ସୈନ୍ୟ ରହିଛନ୍ତି, 25 ଲକ୍ଷରୁ ଉର୍ଦ୍ଧ୍ୱ ହେବେ ସୈନ୍ୟମାନେ ରହିଛନ୍ତି ପଦାତିକ ସୈନ୍ୟ। ଏମାନେ ସବୁ କ'ଣ ହେଉଛନ୍ତି ନିରନ୍ତର ଭଗବାନ ଯେଉଁ ଛାଡ଼ୁଛନ୍ତି ବାଣ ଛାଡ଼ୁଛନ୍ତି, ଗୋଟିଏ ବାଣ ଛାଡ଼ିଲେ ଆଉ ଗୋଟେ ଆଣିକି ନା ନିରନ୍ତର, ଆଉ କିଛି ଅନ୍ତର ନାହିଁ ସେଥିରେ, ଗୋଟିଏ କ୍ଷଣରେ ଅଧା କ୍ଷଣରେ 100 କୋଟି ସ୍ୱର ଏଇଭଳି ଯାଉଛି, ଆଚାର୍ଯ୍ୟମାନେ ଟିକା କହିଛନ୍ତି ସେଇଟା, କୌଣସି ଅନ୍ତର ନାହିଁ, କିଏ ଜାଣିପାରିବେ ନାହିଁ କେତେବେଳେ ଆଣିଲେ କେତେବେଳେ ଲଗେଇଲେ କେତେବେଳେ ଛାଡ଼ିଲେ ଜଣାପଡ଼ିବନି, ଇଏ ଭଳିଆ ବହୁତ ସ୍ପିଡ଼ରେ ଅଧକ୍ଷଣରେ 100 କୋଟି ବାଣ କ'ଣ ଛୋଟିଆ କଥା ହେଲାଣି, ନିରନ୍ତର ଶବ୍ଦ ବ୍ୟବହାର କରାଗଲା, କୌଣସି ଅନ୍ତର ନାହିଁ ନିରନ୍ତର। ଯତ୍ ବଦଳା ଯତ୍ ଜଦବତ୍ ସେଇଭଳି ଭାବରେ ଯଦବତ୍ ଏଇଭଳି ଭାବରେ ସେ ଛାଡ଼ୁଛନ୍ତି ସର ଅଲାଦ ଚକ୍ର ଯେମିତି ଲାଗୁଛି ଚାରିପଟେ ଘୁରୁଛି, ସେ ସର ସବୁ ଚାରିପଟେ ଘୁରୁଛି, କିନ୍ତୁ ଗୋଟେ ନିଆଁକୁ ବୁଲେଇଲେ ଯେଉଁ ଭାବରେ ଚାରିପଟେ ଗୋଟିଏ ନିଆଁ ଥିଲେ ମଧ୍ୟ ଚାରିପଟେ ନିଆଁ ଥିଲା ବେଳେ ଲାଗିବ, ସେଇଭଳି ଭାବରେ ଅଲାଦ ଚକ୍ର ଶବ୍ଦ ବ୍ୟବହାର କରାଯାଇଛି। ଅଲାଦ ଚକ୍ର ଶବ୍ଦଟି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଭଗବାନ ଏଇଭଳି ଭାବରେ ନିତ୍ୟ ଲୀଳା ଭଗବାନଙ୍କର ଅଲାଦ ଚକ୍ରମ, ଭଗବାନଙ୍କର ଲୀଳା ନିତ୍ୟ ଲୀଳା ସବୁଠି ଭଗବାନ ଲୀଳା ଚାଲିଛି, ଅଲାଦ ଚକ୍ର ଭଳି ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି। ଅଲାଦ ଚକ୍ରମ ଏଠି ଭଗବାନଙ୍କର ଲୀଳା ଚାଲିଥିବା ଜରାସନ୍ଧକୁ ବଧ କରୁଛନ୍ତି, ପୁଣି ଆଉ କେଉଁ ବ୍ରହ୍ମାଣ୍ଡରେ ସେ ଜରାସନ୍ଧ ବଧ ଚାଲିଥିବ, ଏଇଭଳି ଭାବରେ ନିତ୍ୟ ଲୀଳା ଭଗବାନଙ୍କର, ସେଥିପାଇଁ ଲୀଳାକୁ ନିତ୍ୟ ଲୀଳା ବୋଲି କୁହାଯାଏ, ନିତ୍ୟ ଲୀଳା ପ୍ରବିଷ୍ଟ ଆମେ କହୁଛେ ଗୁରୁଦେବ ପ୍ରଭୁପାଦ ମହାରାଜ ମାନେ ସବୁ ନିତ୍ୟ ଲୀଳା, ଭଗବାନଙ୍କ ଲୀଳାରେ ସବୁବେଳେ ସେମାନେ ରହିଛନ୍ତି, ନିତ୍ୟ ଲୀଳା ପ୍ରବିଷ୍ଟ ଭଗବାନ ଲୀଳା ହେଉଛି ନିତ୍ୟ, ଏମିତି ନାହିଁ ଭଗବାନଙ୍କ ଲୀଳା ସରିଗଲା ଆଉ ନାହିଁ ବନ୍ଦ ହେଇଗଲା ନାହିଁ, ନା ସବୁବେଳେ ଭଗବାନ ଲୀଳା ରହିଛି। ସୁଖଦେବ ଗୋସ୍ୱାମୀ ଯଦି କଥା କହୁଥିଲେ ଭଗବାନ ଲୀଳାକୁ ଦର୍ଶନ କରୁଥିଲେ, ଭଗବାନ ଲୀଳା ସବୁଠି ଚାଲିଛି ନିତ୍ୟ ଲୀଳା, ତେଣୁ ଅଲାଦ ଚକ୍ରମ ଭଳି ଏଇଭଳି ଭାବରେ ଛାଡ଼ୁଥିଲେ। ଏହି ସହିତ ଆ ସହିତ ଏହି ଶ୍ଳୋକ ସହ ଅନ୍ୱୟ ରହିଛି, ମିଶିକି ରହିଛି, ପଢ଼ିବାକୁ ପଡ଼ିବ। ତେଣୁ ନିର୍ଭିନ୍ନ କୁମ୍ଭା ସେ ଯେଉଁ ଛାଡ଼ୁଥିଲେ ନିରନ୍ତର କୌଣସି ଅନ୍ତର ନାହିଁ ଏଭଳି ଭାବରେ ସ୍ୱର ଛାଡ଼ୁଥିଲେ, ନିର୍ଭିନ୍ନ କୁମ୍ଭା ସେ ସ୍ୱର ଯେଉଁ ଛଡ଼ା ହେଉଥିଲା କ'ଣ ହେଉଥିଲା ନା, କୁଞ୍ଜର ବାଜି ଅତିନ ସବୁ ସବୁ ରହିଛନ୍ତି, ରଥ ରହିଛନ୍ତି 21,870 ଗୋଟିଏ ଅକ୍ଷୁଣୀ ସୈନ୍ୟ। ଏହିଭଳି ଭାବେ 23 ଅକ୍ଷୁଣୀ ସୈନ୍ୟ ଯେତେ ରହିଛନ୍ତି ତାକୁ ଗଣିଲେ ଯେତିକି ହେବ ସେତିକି ଥିଲେ କ'ଣ କ'ଣ ଗଜ ଥିଲେ କୁଞ୍ଜର ବାହାଜୀ ସେହିଭଳି ଭାବରେ ଅଶ୍ୱ ଥିଲେ ଆଉ ପଦାତିକ ସୈନ୍ୟ ଏହିଭଳି ଭାବରେ ସମସ୍ତଙ୍କୁ କ'ଣ କହୁଥିଲେ ନିର୍ଭିନ୍ନ କୁମ୍ଭା ତାଙ୍କର ସବୁ କୁମ୍ଭା ଅଶ୍ୱ କ'ଣ ଗଜମାନଙ୍କର ମସ୍ତକ ସବୁ ଛିନ୍ନ ହେଇଗଲା ଛେଦ ହେଇଯାଉଥିଲା ନିର୍ଭିନ୍ନ କୁମ୍ଭା କରିଣ ନିପେତୁ କରିଣ କରିଣ ସେ ହାତୀକୁ କୁହାଯିବ ହାତୀଙ୍କର ଯେଉଁ କୁମ୍ଭା ତାଙ୍କର ଯେଉଁ ମସ୍ତକ ଭଳିଆ ରହିଛି କୁମ୍ଭ ଭଳି ମସ୍ତକ ରହିଛି ବିରାଟର ମସ୍ତକ ଏହିସବୁ ଛିନ୍ନ ବିଚ୍ଛିନ୍ନ ହେଇଯାଉଥିଲା ନିର୍ଭିନ୍ନ ଛିନ୍ନ ବିଚ୍ଛିନ୍ନ ହେଇଯାଉଥିଲା ଛିନ୍ନ ବିଚ୍ଛିନ୍ନ ହେଇଯାଉଥିଲା ଅନେକ ସୁ ଅଶ୍ୱା ଏହିଭଳି ଭାବେ ଅନେକ ସୁ ଏକ ସାଙ୍ଗରେ ଅନେକ ଗୁଡ଼ିଏ ଅନେକ ସୁ ଅନେକ ସବୁ ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି ଅଧକ୍ଷଣରେ 100 କୋଟି ଏତିକି ସ୍ୱର ସେ ତ୍ୟାଗ କରୁଥିଲେ 100 କୋଟି ସ୍ୱର ଅନେକ ସୁ ତେଣୁ ଅଶ୍ୱା ଯେତେ ଅଶୁ ସବୁ ଥିଲେ ସ୍ୱର ବୃକ୍ଷ କନ୍ଧର ସେ ସ୍ୱର ଦ୍ୱାରା କ'ଣ ହେଉଥିଲା ତାଙ୍କର କନ୍ଧର କାନ୍ଧରୁ ସବୁ ବିଚିତ ହୋଇଯାଉଥିଲା ମସ୍ତକ ଆଉ ଗଣ୍ଡି ସବୁ ଗଣ୍ଡି ମୁଣ୍ଡ ଅଲଗା ଅଲଗା ହେଇଯାଉଥିଲା ଭଗବାନ ଯୁଦ୍ଧ ରଥ ସବୁ ରହିଥିଲା ଏତେ ରଥ ସବୁ ଚାରିପଟେ ଘେରି ଯାଇଥିଲେ ମଥୁରା ନାଗରୀମାନେ ବହୁତ ବିକଳ ହେଇକି ମୋହ ହେଇଯାଉଥିଲେ ମୂର୍ଚ୍ଛା ହେଇଯାଉଥିଲେ ଭଗବାନ ରଥକୁ ଦେଖିପାରୁନାହାନ୍ତି ଆଜି ସବୁ ରଥକୁ ସବୁ କଟିଯିବ ରଥ ସବୁ କଟିଯିବ ଭଗବାନଙ୍କ ରଥ ଦେଖାଯିବ ସେମାନେ ଦେଖିପାରିବେ ଏଭଳି ରହିଛି ଯଥା ହତାଶ୍ୱ ହତ ସବୁ ଏମାନେ ସବୁ ହତ ହେଉଥିଲେ ମୃତ୍ୟୁବରଣ କରୁଥିଲେ ଅଶ୍ୱଧ୍ୱଜ ରଥରେ ମଧ୍ୟ ଅଶ୍ୱ ସବୁ ଲାଗିଥିଲେ ଅଶ୍ୱାଧିକ ସୈନ୍ୟ ଥିଲେ ରଥରେ ମଧ୍ୟ ଅଶ୍ୱମାନେ ଥିଲେ ଏମାନେ ସମସ୍ତଙ୍କର କନ୍ଧର ସବୁ ନଷ୍ଟ ହେଇଗଲା ଏଭଳି ଭାବରେ ଭଗବାନ ଛାଡ଼ିଲେ ସ୍ୱର ଛାଡ଼ିଲେ ଭଗବାନଙ୍କ ଯୁଦ୍ଧ ଏବଂ ଧ୍ୱଜ ସେମାନେ ଦେଖୁଥିଲେ ଆମର କେଉଁଠି ରହିଛି ଗରୁଡ଼ ଧ୍ୱଜ କେଉଁଠି ରହିଛି ତାଳ ଧ୍ୱଜ କାହିଁକିନା ଅନେକ ଧ୍ୱଜ ସବୁ ଥିଲା ଅନେକ ରଥ ଥିଲା ଅନେକ ଧ୍ୱଜ ଥିଲା ଲକ୍ଷ ଲକ୍ଷ ଧ୍ୱଜ ଥିଲା କିନ୍ତୁ ସବୁ ଧ୍ୱଜ କଟିଗଲା ଗୋଟି 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 କଟିଗଲା ସୁତ ସବୁ ରଥରେ ମଧ୍ୟ ରହିଛନ୍ତି ସାରଥିମାନେ ରହିଛନ୍ତି ସେମାନେ ଚଲାଉଛନ୍ତି ଯୁଦ୍ଧ କରୁଛନ୍ତି ଭଗବାନ ସହିତ ଯୁଦ୍ଧ କରିବେ ସାରଥିମାନେ ସବୁ ରହିଛନ୍ତି ସେମାନେ ମଧ୍ୟ କଟିଗଲେ ନାୟକା ତାଙ୍କର ଯେଉଁମାନେ ରହିଛନ୍ତି ଯୁଦ୍ଧ କରିବା ପାଇଁ ସେନାପତି ଇତ୍ୟାଦି ଏହିଭଳି ଭାବରେ ସବୁ ପଦାୟତ ପଦାତିକ ସୈନ୍ୟମାନେ ଯେଉଁ ଥିଲେ ସମସ୍ତଙ୍କ ଶିର ସବୁ ଛେଦ ହେବାକୁ ବସିଲା ଛିନ୍ନ ଭୁଜରୁ କନ୍ଧରା ଏଇଭଳି ଭାବରେ ତାଙ୍କର କାହାର ଭାଇ ବାହୁ କଟିଗଲା କାହାର କନ୍ଧ କଟିଗଲା ଏଇଭଳି ଭାବରେ ଚାଲିଲା ସବୁ ଯୁଦ୍ଧ ଚାଲିଛି ତେଣୁ ଆ ପର ଶ୍ଳୋକରେ 25-28 ଏଇଭଳି ଭାବରେ କୁହାଯାଇଛି 3-4 ଶ୍ଳୋକ ଏକ ସମୟରେ ରହିଛି ଯେଉଁ ହେଉଛି କ'ଣ ନା ସଞ୍ଚିଦ୍ୟ ମାନ ଦୀପଭେଦ ବାଜି ନା ଏଇଭଳି ଭାବରେ ଯେଉଁ ଯୁଦ୍ଧ ହେଉଥିଲା ଅଦ୍ଭୁତ ଯୁଦ୍ଧ ଇଏ କିନ୍ତୁ ଜରାସନ୍ଧ ଦେଖିକରି ମଧ୍ୟ ସେ ଦେଖିପାରିଲା ନାହିଁ ସେ ଯେଉଁ ଏଭଳି ଯେଉଁ ରହିଛି ଆଉ ଚିନ୍ତା କରିବା କଥା ନୁହଁ ଆଉ ଥରେ ଯୁଦ୍ଧ କରିବେ ବୋଲି ଚିନ୍ତା କରିବା କଥା ନୁହଁ କିନ୍ତୁ ଭଗବାନ ଏଭଳି ବ୍ୟବସ୍ଥା କରୁଛନ୍ତି ସେ ପୁଣି ଶକ୍ତି ସଂଗ୍ରହ କରୁଛି ହଁ ଯୁଦ୍ଧ କରିବି ଜିତିଯିବି ପୁଣି ଜିତିଯିବି ଅସମ୍ଭବକୁ ସେ ସମ୍ଭବ କରିବା ପାଇଁ ଚିନ୍ତା କରୁଛନ୍ତି ଭାଗବତ ଗୋଟେ ଶ୍ଳୋକ ଅଛନ୍ତି ଇଏ ହେଉଛି କ'ଣ ସେ ଶ୍ଳୋକ ଅସମ୍ଭବକୁ ସମ୍ଭବ କରିବେ ଭାଗବତର ସେ ଶ୍ଳୋକଟି ଅଛନ୍ତି ମୋ ମନେ ପଡ଼ୁନି ସେଇଟା ସେଇଟା ଯଦିଓ ସେମାନେ ଦେଖୁ ଅସମ୍ଭବ ସବୁ ଜିନିଷ କିନ୍ତୁ ସେମାନେ ଭାବୁଛନ୍ତି ସମ୍ଭବ ହେଇଯିବ ଭାଗବତର ଶ୍ଳୋକଟି ମନେ ପଡ଼ୁନି ସବୁବେଳେ ପରାଜିତ ହେଇକରି ମଧ୍ୟ ସେମାନେ ଭାବୁଛନ୍ତି ଆମେ ଜୟ କରିବୁ ଏଇଭଳି ଭାବରେ ସେ ଶ୍ଳୋକଟି ଅଛନ୍ତି ଯାହା ବି ହଉ ତେଣୁ ଏଠି ସଞ୍ଚିଦ୍ୟ ତାଙ୍କର ସବୁ ଛେଦ ହେଇଯାଉଥିଲା ସଞ୍ଚିଦ୍ୟମାନ ଦୀପ ଦେବବାଜ ନାମ କ'ଣ ଦ୍ୱିପଦ ମନୁଷ୍ୟମାନଙ୍କ ଦ୍ୱିପଦ ଏମାନେ ସବୁ ସମସ୍ତେ କଟିକଟି ଯାଉ କାହାର ପାଦ କଟିଯାଉଥିଲା କାହାର ଗୋଡ଼ ହାତ କଟିଯାଉଥିଲା କାହାର ମସ୍ତ କଟିଯାଉଥିଲା ଏହିସବୁ ଭାବରେ କଟିକଟି କଟିକଟି ଏ ରଥ ନଦୀ ହୋଇଗଲା ଏଭଳି ଭାବରେ ସୁନ୍ଦର ଭାବରେ ଏଠି ବର୍ଣ୍ଣନା କରାଯାଇଛି ତେଣୁ ଦ୍ୱିପଦ ଇଭ ହସ୍ତିମାନଙ୍କର କ'ଣ ହେଲା ହସ୍ତି ବାଜିନାମ କହିଲେ ଅଶ୍ୱ ତାଙ୍କର ଅଙ୍ଗରୁ ଅଙ୍ଗ ପ୍ରସୂତ ହା ଶତଶହ ଅଶ୍ୱ ଶହଶହ ହାତୀ ଶହଶହ ଅଶ୍ୱ ଶହଶହ ମନୁଷ୍ୟମାନେ ସବୁ ସେଠି କଟିଯାଉଥିଲା ତାଙ୍କର ହାତ କାହାର ହାତ କଟିଯାଉଥିଲା କାହାର ଗୋଡ଼ କଟିଯାଉଥିଲା କାହାର ମସ୍ତକ କଟିଯାଉଥିଲା ଏବଂ ସେଥିରୁ ସବୁ ଅଶ୍ରୁ କହିଲେ ରକ୍ତ ପାତ ହେଉଥିଲା ଏଟା ଆପ ଗାହା ନଦୀ ବହିଗଲା ପଚାଶ ଲକ୍ଷ ସୈନ୍ୟ ଯେତେବେଳେ ମୃତ୍ୟୁବରଣ କରିବେ କ'ଣ ଛୋଟିଆ କଥା ନଦୀ ହେଇଗଲା ଆମର ଯେଉଁ ରହିଛି ଯେଉଁ ଯାଇଥିଲୁ କୁମ୍ଭମେଳାକୁ ଗୋଟେ ବର୍ଷ ହେଇଥିଲା ମହାକୁମ୍ଭ ଆହ୍ଲାବାଦରେ ଆମେ ଥରେ ଯାଇଥିଲୁ ସେଠି ଲକ୍ଷ ଲକ୍ଷ 25 ଲକ୍ଷ ଲୋକ ନା କେତେ ଆସିଲେ ମୁଁ ଶୁଣୁଥିଲୁ ହଁ ସେମାନେ ଯେଉଁ ପରିଶ୍ରା କରିଥିଲେ ସେ ଗୋଟେ ନଦୀ ହେଇଯାଇଥିଲା ଏଭଳି ରହିଛି ସିଏ ହଁ ଏଇ 50 ଲକ୍ଷ ଲୋକ ହଁ ତାଙ୍କ ଶରୀରରୁ ଯଦି ରକ୍ତ ବାହାରିବ କ'ଣ ନ ହେବ ଗୋଟେ ନଦୀ ହେଇଗଲା ମହାନଦୀ ଭଳି ନଦୀ ଗୋଟେ ହେଇଗଲା ତେଣୁ ଆପ ଗାଁ କହିଲେ ନଦୀ ହେଇଗଲା ଭୁଜ ଅହୟ ଅହୟ କହିଲେ ସର୍ପ ଏ ଭୁଜ ସବୁ ଯେଉଁ ନଦୀରେ ଯେମିତି ସବୁ ଭାସୁଛି ସେଭଳିଆ ଭୁଜ ଭାସୁଥିଲା ଭୁଜ କେମିତି ଭାସୁଥିଲା ଯେମିତି ଲାଗୁଥିଲା ସର୍ପ ଏଇ ରକ୍ତ ରୂପକ ନଦୀରେ ସର୍ପ ଭାସୁଛି ସୁଖଦେବ ଗୋସ୍ୱାମୀ ବହୁତ ବହୁତ ଆନନ୍ଦରେ ଏଇଟା ବର୍ଣ୍ଣନା କରୁଛନ୍ତି କାରଣ ଏଇ ଯେଉଁ ଘୋଷ ଦେଖିଲେ ଏ ଯେଉଁ ଦେଖିବେ ଏ ଯେଉଁ କ'ଣ ଏ ଯେଉଁ ପରିସ୍ଥିତି ରହିଛି ଯେଉଁ ସିନ୍ ଚାଲିଛି ଏଇଟାକୁ ଦେଖିଲେ ସମସ୍ତେ ଭୟ କରିଯିବେ କିନ୍ତୁ ସମସ୍ତେ ଭୟ କରିବେ ନାହିଁ ଲାଷ୍ଟକୁ ସେଇଟା କୁହାଯିବ ଯେଉଁମାନେ ରହିଛନ୍ତି କ'ଣ ଯେଉଁମାନେ ମନସ୍ୱିନ ସେମାନଙ୍କୁ ମନସ୍ୱିନ ହର୍ଷ କରି ମନସ୍ୱିନ ଯେଉଁମାନେ ବୀର ବ୍ୟକ୍ତି ସେମାନେ ଦେଖିଲେ ତାଙ୍କୁ ହର୍ଷ ଆସିବ ଏଇ ରକ୍ତ ରକ୍ତ ଯୁଦ୍ଧ ଯୁଦ୍ଧରେ ସେମାନେ ଭୟ କରିବେ ନାହିଁ ଇଏ ହେଉଛି କ୍ଷତ୍ରିୟ ସ୍ପିରିଟ୍ କ୍ଷତ୍ରିୟ ସୁଖୀନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧ ମିଦିସିନ୍ କ୍ଷତ୍ରିୟମାନେ କହିଲେ ଯୁଦ୍ଧ କରିବା ପାଇଁ ସେମାନେ ଭୟ କରିବେ ନାହିଁ କିନ୍ତୁ ଯେଉଁମାନେ କ'ଣ ପ୍ରବର୍ତ୍ତା ଭୀରୁ ଭୟ ବାହା ଯେଉଁମାନେ ଭୀରୁ ଯେଉଁମାନେ କ୍ଷତ୍ରିୟ ନୁହନ୍ତି ସେମାନେ ଭୟ କରିବେ ଏ ଦୃଶ୍ୟ ଦେଖିକିରି ସେମାନେ ଆଉ ଖାଇପାରିବେନି ସେମାନେ ରାତିରେ ଶୋଇପାରିବେ ନାହିଁ ଏ ଦୃଶ୍ୟ ଦେଖିକିରି ଏ ଛୋଟିଆ କଥା ନୁହଁ ଇଏ ଏଭଳି ଯେଉଁ ରହିଛି କିନ୍ତୁ ମନୁଷ୍ୟମାନଙ୍କର ମନ ଆହୁରି ଆନନ୍ଦୀ ହେବ ମନୁଷ୍ୟମାନେ ହର୍ଷ କରି ତାଙ୍କର ଆନନ୍ଦ ଆସିବ ଏଭଳି ଯୁଦ୍ଧ ହେଉଥିଲା ଇଏ ହେଉଛି କ୍ଷତ୍ରିୟ କ୍ଷତ୍ରିୟ କଥା ହେଉଛି ଏଇଭଳି ଭାବ ଯୁଦ୍ଧ ପାଇଁ ଏଭଳି ଭାବରେ ସେମାନେ ଆଗଭର ହେବେ ତେଣୁ ତାଙ୍କର ଯେଉଁ ଏଇଭଳି ଭାବରେ ନଦୀରେ ଯେମିତି ବାହୁ ସବୁ ବହୁଥିଲା ଭାସୁଥିଲା କିଭଳି ଭାବରେ ନା ଅହୟ ସର୍ପ ଭଳି ଗୋଟେ ସର୍ପ ଯେମିତି ଭାସୁଛି ସେଇଭଳି ଭାବରେ ଯାଉଛି ହାତଟା ଢେଉ ଭଳିଆ ହେଉଛି ନା ଢେଉ ଭଳି ହେଇକା ବହି ହେଇକା ଯାଉଛି ନଦୀଟା ତେଣୁ ହାତଟା ସେଇଭଳି ଭାବରେ ଢେଉ ଭଳି ଯାଉଛି ହାତଟା ଗୋଟେ ସର୍ପ ଭଳି ରହିଛି ମସ୍ତକ ଗୁଡ଼ିକ କିଭଳି ରହିଛି ଶୀର୍ଷ କଚ୍ଛପା କଚ୍ଛପ ଯେମିତି ରହିଛି କଚ୍ଛପ ରୂପରେ ଭଗବାନ ବିରାଟ କଚ୍ଛପ ରୂପ ଧାରଣ କରିଥିଲେ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି କଚ୍ଛପ କଥା କର୍ମଙ୍ଗାନଙ୍କ ସର୍ବସ ଇନ୍ଦ୍ରିୟାଣି ଇନ୍ଦ୍ରିୟାଚ ପ୍ରଜ୍ଞାପତି ସୁଦ୍ଧା ଯେଉଁଭଳି ଭାବରେ କର୍ମ ଅଙ୍ଗାଣିବ ସର୍ବସ ଯେତେବେଳେ ଦରକାର ପଡ଼େ ଭଗବାନଙ୍କର ଅପୂର୍ବ ସୃଷ୍ଟି କଚ୍ଛପ ଗୋଟେ ଜୀବ ଏଭଳି ରହିଛନ୍ତି ଯେତେବେଳେ ଦରକାର ପଡ଼େ ସେ ଇନ୍ଦ୍ରମାନଙ୍କୁ ବାହାର କରିବେ ଯେତେବେଳେ ଦରକାର ପଡ଼େ ଇନ୍ଦ୍ରମାନଙ୍କ ଭିତରକୁ ନେଇଯିବେ ସେହିଭଳି ଭାବରେ ଯେଉଁମାନେ ପ୍ରଜ୍ଞା ଯେଉଁମାନେ ସ୍ଥିତପ୍ରଜ୍ଞ ସେମାନେ ସେହିଭଳି ଭାବରେ ତାଙ୍କର ଇନ୍ଦ୍ରକୁ ବ୍ୟବହାର କରିବେ କ'ଣ କୁର୍ମା ଗନା ଅଙ୍ଗାଣି ସର୍ବସ୍ୱ ଇନ୍ଦ୍ରିୟାଣି ଇନ୍ଦ୍ରିୟା ପ୍ରଜ୍ଞା ପ୍ରତିଷ୍ଠିତା ଏଇଭଳି ଭାବରେ କଚ୍ଛପ ରହିଛି ଭଗବାନ ଗୋଟେ ବିରାଟ କଚ୍ଛପ ରୂପ ଧାରଣ କରିଥିଲେ ଲକ୍ଷେ ଯୋଜନ ସମୁଦ୍ର ମନ୍ଥନ ସମୟରେ କଚ୍ଛପ ରୂପ ଧାରଣ କରିଥିଲେ ଲକ୍ଷେ ଯୋଜନ 10,000 ଯୋଜନର ପର୍ବତ ତାକୁ ଉଠାଇବା ପାଇଁ ଲକ୍ଷେ ଯୋଜନର ଭଗବାନ ଧାରଣ କଲେ 10 ଗୁଣ ବଢ଼ିଗଲେ ଭଗବାନ ଶରୀର ଧାରଣ କଲେ କଚ୍ଛପ ରୂପ ଧାରଣ କଲେ ଏବଂ ଏହି କଚ୍ଛପ ରୂପ ଯେଉଁ ରହିଛି ଭାଗବତଙ୍କର ଅନ୍ତିମରେ ସୁତ ଗୋସ୍ୱାମୀ କଚ୍ଛପକୁ ବର୍ଣ୍ଣନା ବନ୍ଦନା କରିଛନ୍ତି ଏ କଚ୍ଛପ ରୂପରେ ଯେଉଁ ଭଗବାନ ରହିଥିଲେ ତାଙ୍କର କ'ଣ ତାଙ୍କ ପୃଷ୍ଠରେ ଯେତେବେଳେ ଇଏ ହେଉଥିଲା ଘର୍ଷଣ ହେଉଥିଲା ମନ୍ଦର ପର୍ବତ ପର୍ବତ ଦେବତାମାନେ ଅସୁରମାନେ ଘର୍ଷଣ କରୁଥିଲେ କିଭଳି ଭାବରେ ସେ ନହେଇଥିବ କିନ୍ତୁ ଭଗବାନଙ୍କୁ କଷ୍ଟ ହେଉନଥିଲା ଭଗବାନ ଆନନ୍ଦରେ ଶୟନ କରିଯାଇଥିଲେ ସୁତ ଗୋସ୍ୱାମୀ ଏଇ ରୂପକୁ ମନେ ପକେଇକିରି ଭାଗବତଙ୍କୁ ବିଶ୍ରାମ ଦେଇଛନ୍ତି। ଏ ଶ୍ଳୋକଟି ରହିଛି ଦ୍ୱାଦଶ ସ୍କନ୍ଧ ତେର ଅଧ୍ୟାୟ ଦ୍ୱିତୀୟ ଶ୍ଳୋକରେ କୁହାଯାଇଛି। କହୁଛନ୍ତି ପୃଷ୍ଠେ ଭାମ୍ୟଦ ମନ୍ଦ ମନ୍ଦରଗିରି ଗ୍ରାଭାଗ୍ର କଣ୍ଡୁଏନା ନିଦ୍ରା କମଟ କୃତେ ଭଗବତ ଶ୍ୱାସ ନୀଳୋ ପନ୍ତୁଭ ଯାହା ସ୍ୱାନ୍ତୁଭ ଯତ୍ ସଂସ୍କାର କଳା କଳା କଳାନୁବର୍ତ୍ତନ ବସାତ ବେଳା ନିଭା ନିଭନା ମସା ଯାହାତାୟତ ମତନ୍ଦ୍ରିତ ଜଳନିଧି ନାଦ୍ୟା ବିଶ୍ରାମତି। ବର୍ତ୍ତମାନ ମଧ୍ୟ ସମୁଦ୍ରରେ ଯେଉଁ ଢେଉ ଉଠୁଛି ବିଶ୍ରାମ ନେଉନାହିଁ କାହିଁକି ନା ଭଗବାନ ଯେଉଁ ନିଶ୍ୱାସ ନେଇଥିଲେ। ଜଣେ ଯେତେବେଳେ ଶୟନ କରିଯାଏ ତାର ଟିକେ ଘନ ନିଶ୍ୱାସ ଆସେ, ନିଶ୍ୱାସଟା ବଢ଼ିଯାଏ। ସେଇଭଳି ଭାବରେ ଭଗବାନଙ୍କୁ କଷ୍ଟ ହେଉନଥିଲା, ଭଗବାନ ଆରାମ ଲାଗୁଥିଲା। ପିଠିରେ ଯେ କୁଣ୍ଡେଇ ଦେଉଛି ଯେଭଳି ଭାବରେ ବର୍ଣ୍ଣନା କରାଯାଇଛି, ପୃଷ୍ଠେ ଭ୍ରାମ୍ୟତ ମନ୍ଦ ମନ୍ଦରଗିରି ଭଗବାନ ଏଇ କଚ୍ଛପ ରୂପରେ ଯେତେବେଳେ ଧାରଣ କରିଥିଲେ ତାଙ୍କ ପୃଷ୍ଠରେ ଯେତେବେଳେ ମନ୍ଦରଗିରିକୁ ଭ୍ରମଣ ଘର୍ଷଣ କରାଯାଉଥିଲା ଗ୍ରାଭାଗ୍ର କଣ୍ଡୁଏନା ତାହା ଯେଉଁ ରହିଛି ସବୁ କ'ଣ କ'ଣ ତାକୁ କହନ୍ତି ଯେଉଁ ବାହାରିକି ରହିଛି ସବୁ ସେସବୁ ଯେଉଁ ରହିଛି ଏଇସବୁ ଯେଉଁ ଘର୍ଷଣ ହେଉଥିଲା ଭଗବାନ ନିଦ୍ରା ଆଳୁ ଭଗବାନ ନିଦ୍ରା ପଳେଇଗଲେ ଆନନ୍ଦ ଲାଗିଲା ତାଙ୍କୁ ଭଗବାନଙ୍କୁ। ଇଏ ହେଉଛନ୍ତି ଭଗବାନ ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ମହାରାଜ କହନ୍ତି ଆମର ତଥାକଥିତ ଯେଉଁ ଭଗବାନ ଅଛନ୍ତି ତାଙ୍କର ଯଦି ପିଠିରେ ଗୋଟେ କ୍ୱିଣ୍ଟାଲ ଯଦି ପଥରକୁ ଘସିଥିବା ଯଦି ସେ ବଞ୍ଚିଯିବେ ତାହେଲେ ଆମେ ଜାଣିବା ସେ ଭଗବାନ ବୋଲି। ଭଗବାନ ହେଉଛନ୍ତି ଇଏ ଯାହାଙ୍କ ପୃଷ୍ଠରେ ଦଶ ହଜାର ଯୋଜନର ଯେତେବେଳେ ମନ୍ଦର ପର୍ବତ ଘର୍ଷଣ ହେଉଥିଲା ତାଙ୍କୁ ନିଦ୍ରା ଚାଲିଯାଉଥିଲେ ଆନନ୍ଦ ଲାଗୁଛି କମଟ କୃତେ ଗ୍ରାଭାଗ୍ର କଣ୍ଡିଲେ ନା ତାଙ୍କୁ ଯେମିତି କୁଣ୍ଡେଇଲେ ଯେମିତି ଲାଗେ ଆନନ୍ଦ ଲାଗେ ଆମକୁ ଯେତେ ଗଲୁ କୁଣ୍ଡ ହେଉଥିବ କୁଣ୍ଡେଇ ଦେଲେ ଯେମିତି ଆନନ୍ଦ ଲାଗେ ସେଇଭଳି ଭାବେ ତାଙ୍କୁ ଆନନ୍ଦ ଲାଗୁଛି କଣ୍ଡିଲେ ନା। ଏବଂ ନିଦ୍ରାଳ ଭଗବାନ ଶୟନ କରିଗଲେ କମଟ କୃତେ ଭାଗବତ ଶ୍ୱାସ ନୀଳ ତାଙ୍କର ଯେଉଁ ସେହି ସମୟ ଶ୍ୱାସ ଅନୀଳ ଯେଉଁ ଆସୁଥିଲା ପବନ ଆସୁଥିଲା ତାଙ୍କର ନାସିକାରୁ ସେହି ନାସିକାର ପବନ ଆମକୁ ପାନ୍ତୁ ଭଗବାନଙ୍କୁ ରକ୍ଷା କରନ୍ତୁ ସେହି ପ୍ରଭୁ। ଏଇଭଳି ଭାବେ ସୁତ ଗୋସ୍ୱାମୀ ଭଗବାନ ପ୍ରାର୍ଥନା କରିଛନ୍ତି ଜୟ ଶ୍ରୀ ସୀତାରାମର କଣ ଯେଉଁଠି ଭଗବାନ ପ୍ରାର୍ଥନା କରିଛନ୍ତି ଦୁଇଟି ପ୍ରାର୍ଥନା କରିଛନ୍ତି ଅନ୍ତିମ ଶ୍ଳୋକ ଦୁଇଟିରେ ଅନ୍ତିମ ଅଧ୍ୟାୟରେ ଏ ଦୁଇଟି ଶ୍ଳୋକ ରହିଛି। ତେଣୁ ଏଠି କହୁଛନ୍ତି ଯାହାତାୟତ ଅତନ୍ଦ୍ରିତ ଏଇ ଯେଉଁ ଢେଉ ଉଠୁଛି ତାହା ଢେଉ ବନ୍ଦ ହେଉନାହିଁ ଚାଲିଛି ଢେଉ ଯାହାତାୟତ ଅତନ୍ଦ୍ରିତ ଜଳନିଧେ ନାଦ୍ୟା ବି ବିଶ୍ରାମ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବିଶ୍ରାମ ନାହିଁ ଚାଲିଛି ଢେଉ ଚାଲିଛି ଏପର୍ଯ୍ୟନ୍ତ ମଧ୍ୟ। ତେଣୁ ଏଇଭଳି ଭାବରେ ଇଏ ଯେଉଁ ରହିଛି ଏ ରକ୍ତ ରକ୍ତ ରୂପ ନଦୀରେ ରକ୍ତ ନଦୀ ରୂପକ କ'ଣ ନଦୀ ତ ଆଉ ନଦୀ ରୂପକ ରକ୍ତ ରକ୍ତର ନଦୀ ଜଳର ନଦୀ ଭଳି ଯେମିତି ହେଇଛି ରକ୍ତର ନଦୀ ଭଗବାନ ବହାଇଦେଲେ ରକ୍ତ ନଦୀରେ ଏ ଯେଉଁ ଯାଉଛି ହାତମାନେ ସବୁ ରହିଛନ୍ତି କିଭଳି ଭାବେ ନା ସର୍ପ ସଦୃଶ ଏବଂ ମସ୍ତକ ସବୁ ରହିଛି ପୁରୁଷ ମାନୁଷମାନଙ୍କ ମସ୍ତକ ସବୁ ରହିଛି କଚ୍ଛ ଭଳି ରହିଛି ଆଉ ତା ଯେଉଁ ରହିଛନ୍ତି ଅଶ୍ୱଗୁଡ଼ାକ ସବୁ ରହିଛନ୍ତି ସେମାନେ କ'ଣ ସବୁ ରହିଛି ଏଇଟା ଆମେ ଦେଖିବା ନଦୀ ଗୁଡ଼ିକରେ ହାତ ଗୁଡ଼ିକ ସର୍ପ ମନୁଷ୍ୟମାନ ମସ୍ତ ଗୁଡ଼ିକ କଚ୍ଛପ ସଦୃଶ ମୃତ ହାତୀ ଗୁଡ଼ିକ ଦୀପ ସଦୃଶ ରହିଛି ହାତୀ ସବୁ ଯେଉଁ ମୃତ୍ୟୁବରଣ କଲେ ନା ଏତେ ସବୁ 21,870 ରହିଛନ୍ତି ଗୋଟିଏ ଅକ୍ଷୁଣୀ ସୈନ୍ୟରେ ହାତୀ ଏତିକି କିନ୍ତୁ 23 ଯେତିକି ହେବ ସେତିକି କେତେ ହେଲାଣି ସେସବୁ ସବୁ ବୈବାହିକା ଯାଉଛନ୍ତି ମାନେ ଗୋଟେ ହାତୀ ଯେଉଁ ବହୁଛି କେତେ ବଡ଼ ନଦୀ କେତେ ଗଭୀର ଜଳ ନଦୀ ଜଳ ତ ନୁହଁ ତ ରକ୍ତ କେତେ ଗଭୀର ରକ୍ତ ଥିବ ଅନୁମାନ କରନ୍ତୁ ସବୁ ଗୋଟିଏ ଗୋଟିଏ ସୋର୍ସରୁ ଆସିକରି ବିଭିନ୍ନ ସ୍ଥାନରୁ ସବୁ ଚାରିପଟେ ମଥୁରାରେ ଘେରିକି ରହିଥିଲେ ଚାରିପଟେ ସବୁ ମୃତ୍ୟୁବରଣ କରୁଛନ୍ତି ଚାରିପଟେ ନଦୀ ବହିଯାଉଛି ଛୋଟ ଛୋଟ ନଦୀ ହେଇକିରି ଆସିକି ବିରାଟ ନଦୀ ହେଇଛି ସେ ବିରାଟ ନଦୀର କଥା କୁହାଯାଉଛି ସେ ବିରାଟ ନଦୀରେ ଯେଉଁ ରହିଛନ୍ତି ହାତୀମାନେ ଯେମିତି ଗୋଟାଏ ଦୀପ ଭଳିଆ ରହିଛନ୍ତି ସେମାନେ ଆସୁଛନ୍ତି ଦୀପ ଭଳିଆ ରହିଛି ଇଏ ଭଗବାନ ଯୁଦ୍ଧ ପ୍ରଭୃତି ସେହିଭଳି ଭାବରେ ଗ୍ରହ କେଉଁମାନେ ହୟ ଅଶ୍ୱମାନେ ସବୁ ରହିଛନ୍ତି କିଭଳି ଭାବରେ ନା ଗ୍ରହ କୁମ୍ଭୀର ଭଳି ରହିଛନ୍ତି ନଦୀରେ କୁମ୍ଭୀର ସବୁ ରହିଛନ୍ତି ଏ ଯେଉଁ କୁମ୍ଭୀର ଅଶ୍ୱମାନେ ଯେଉଁ ଯାଉଛନ୍ତି ସେ ଜଳରେ ବହିକି ଯାଉଛନ୍ତି କେତେ କଥା ସବୁ ରହିଛି
ସବୁ ଯାଇକି ଯମୁନା ପାଖରେ ମିଶିଥିବେ, ଆଉ କ'ଣ ମିଶିବେ, ସେଇଠୁ ଆଇଛି ଯମୁନା।
ତେଣୁ ଏସବୁ ଯେଉଁ ରହିଛି, ତାପରେ କର ସବୁ ରହିଛି କିଭଳି ଭାବରେ, ଉରୁ ସବୁ ଯେଉଁ ରହିଛି, ଯେଉଁ ଜଙ୍ଗ ଫଙ୍ଗ ସବୁ ରହିଛି, ଏଭଳିଆ ଯେମିତି ରହିଛି, ମାନେ ମାଛ ଯାଉଛି ପୁରା ନଦୀ ଭଳିଆ ରହିଛି ସବୁ। ଆଉ କ'ଣ ନଦୀରେ ଯେମିତି ବହୁତ ଜିନିଷ, 9 ଲକ୍ଷ ରହିଛନ୍ତି ଜଳଜାହ, 9 ଲକ୍ଷ ଆଣି 9 ଲକ୍ଷ ପ୍ରକାର ଜୀବ ରହିଛନ୍ତି ଜଳଜୀବ, ଏହିସବୁ ଜଳଜୀବ ସବୁ କଥା କୁହାଯାଉଛି, ଜଳଜୀବ ଅନେକ ପ୍ରକାର ରହିଛନ୍ତି। ତେଣୁ ଏ ଉଦାହରଣ ଦିଆଯାଇଛି ସେହିଭଳି ଭାବରେ। ତାପରେ ମୀନା ଭଳି ରହିଛନ୍ତି, ଯେଉଁମାନଙ୍କର ହାତ ସବୁ ହାତ ଉରୁ, ଏମାନେ ସବୁ ମୀନା ଭଳି ମାଛ ଭଳି ରହିଛନ୍ତି। ତାପରେ କେଶ, ମନୁଷ୍ୟମାନଙ୍କର ଯେଉଁ କେଶ ସବୁ ମସ୍ତକରେ କେଶ ସବୁ ରହିଛି କେବଳ ନା ଶୈବାଳ, ଶୈବାଳ ସବୁ ରହିଛି ନା, ସବୁ ଆମ ଦଳ 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 ସବୁ ରହିଯାଉଛି ନଦୀରେ, ସେଭଳିଆ ଶୈବାଳ ଭଳିଆ ରହିଛି। 50 ଲକ୍ଷ ଲୋକମାନଙ୍କର ମସ୍ତକର କେଶ ମିଶିଲେ କେତେ ହବ ହିସାବ କରନ୍ତୁ, ସେଭଳି ଶୈବାଳ ଭଳି ରହିଛି। ଆଉ ଧନୁ ଗୁଡ଼ିକ ତରଙ୍ଗ, ଧନୁ ଯେଉଁ ରହିଛି ଧନୁ ଗୁଡ଼ାକ ମଧ୍ୟ ତାଙ୍କ ମଧ୍ୟ ସବୁ ଧନୁରେ ବ୍ୟବହାର କରୁଥିଲେ, ସେ ଧନୁ ଗୁଡ଼ାକ ସବୁ ଭାଙ୍ଗିକି ପଡ଼ିଯାଇଛି, ସେଗୁଡ଼ା ଯେମିତି ତରଙ୍ଗ ଭଳିଆ ରହିଛି ନଦୀରେ ତରଙ୍ଗ ଭଳିଆ ରହିଛି। ଆଉ ଆୟୁଜ ସବୁ ରହିଛି ଏହିଭଳି ଭାବରେ, ଗୁଣ୍ମ ଲତି ଏହିଭଳି ଭାବରେ। ଅଛୁରିକା, ଅଛୁରିକା କହିଲେ ରଥ, ଅନେକ ରଥ ସବୁ ରହିଥିଲା, ତାଙ୍କର ଚକକୁ ଅଛୁରିକା ବୋଲି କୁହାଯାଉଛି। ଏଭଳି କିଭଳି ରହିଛି ନା, ଯେମିତି ଗୁଣବ୍ରତ ଗୁନା ମାନେ କ'ଣ ଆବର୍ତ୍ତ ଭଳିଆ ରହିଛି, ଘୁରୁଚି ଘୁରୁଚି ଏଇଭଳିଆ ରହିଛି, ଚକ ସବୁ ରହିଛି ଯେମିତି ନଦୀରେ ଗୁଣବ୍ରତ ରହିଛି ଏଭଳି ରହିଛି। ଭୟାନକ, ଏସବୁ ଦେଖିଲେ ଭୟ କରିଯିବେ। ମହାମଣି ସବୁ ରହିଛି ବହୁତ, ସେମାନେ ସବୁ ରତ୍ନ ସବୁ ପିନ୍ଧିକିରି ଆସିଥିଲେ, ଯୁଦ୍ଧ କରିବେ ମୃତ୍ୟୁବରଣ କରିବୁ ଆଉ କ'ଣ, ସବୁ ସୁନା ଧରିକି ଯିବୁ ନା, ସବୁ ପିନ୍ଧିକିରି ଆସିଥିଲେ, କନ୍ନରେ କୁଣ୍ଡଳ ହସ୍ତରେ କିରିଟି, ଏସବୁ ରାଜାମାନେ ସବୁ ଆସିଥିଲେ ବା ଯେଉଁ ସେନାପତିମାନେ ସେମାନେ ସବୁ ଆସିଥିଲେ, ବହୁତ ସ୍ୱର୍ଣ୍ଣ ଅଳଙ୍କାର ଇତ୍ୟାଦି ବିଭିନ୍ନ ପ୍ରକାର ମୂଲ୍ୟବାନ ରତ୍ନ ରାଶି ସବୁ ଥିଲା। ଏଗୁଡ଼ା କେମିତି ରହୁଛି ନା, ଅଳଙ୍କାର ଆଦି ଏସବୁ ଭାସୁଛି ସେଥିରେ। ଅଶ୍ମ ପ୍ରସ୍ତର ଭଳି, ନଦୀରେ ମଧ୍ୟ ପ୍ରସ୍ତର ରହିଛି ନା, ମହାନଦୀରେ ଦେଖିବ ପାଣିକି କମିଗଲେ ପ୍ରସ୍ତର ସବୁ ଦେଖାଯିବ, ପ୍ରସ୍ତର ଭଳି ରହିଛି ସେସବୁ ମଣି ରତ୍ନ ସବୁ ରହିଛି। ତାପରେ ଆବର୍ତ୍ତ ସବୁ ହେଲା ଆଭରଣ, ଏସବୁ ରହିଛି ପରିପୂର୍ଣ୍ଣ ରତ୍ନ ପ୍ରସ୍ତର ସଦୃଶ ରହିଛି। ଶର୍କରା, ଶର୍କରା କହିଲେ ଛୋଟ ଛୋଟ ପଥର କଣ୍ଡ ଭଳିଆ ରହିଛି। ତେଣୁ ଯେଉଁମାନେ ଭୀରୁ, ସେମାନେ ଏଇଟାକୁ ଦେଖିକି ଭୟ 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 ଲାଗିବ, ଜଣେ ଭୟ କରିବେ ଭୀରୁ କ'ଣ, ଆମେ ସମସ୍ତେ ଭୀରୁ, କ୍ଷେତ୍ର ସ୍ପିରିଟ୍ ନଥିଲେ ଏଇଟାକୁ ଦେଖିପାରିବ ନାହିଁ। ଜଣେ ଦେଖିଲେ ଗୋଟିଏ ଜଣେ ଲୋକ ଜଣେ ଜଣେ ମୃତ୍ୟୁବରଣ କରୁଛି, ତାହେଲେ ତାହାର କ'ଣ ଅବସ୍ଥାନ ହେବ, ଯଦି ଦେଖୁଥିବ ସାଇଡ଼୍ରେ ଜଣେ ମୃତ୍ୟୁବରଣ କରିଗଲା ପ୍ରଭୁ କହୁଥିଲେ, ଥରେ ଏଇଠି ଆମର ନିକଟରେ ଏଇ ରେଲୱେ ଲେବଲ୍ କ୍ରସିଂ ପାଖରେ ଜଣେ ଫଟୋ ଉଠାଉଥିଲେ, ଫଟୋ ଉଠାଉଥିଲେ କେମିତି ନା, ସେଲ୍ଫି ସେଲ୍ଫି ଉଠାଉଥିଲେ, ଟ୍ରେନ୍ ଆସୁଛି ଇଏ ସେଲ୍ଫି ଉଠାଉଛି, ଟ୍ରେନ୍ ଆସୁଛି ଦେଖିବେ ସମସ୍ତେ ଦେଖିବେ ବୋଲି, ଏଣେ ଆସିକି ରଥ ଟ୍ରେନ୍ ଆସି ତାକୁ ମାଡ଼ି ଦେଇ ପଳେଇଲାଣି, ପ୍ରଭୁ କହୁଥିଲେ ବୋଧେ ସେ କଥାଟି, ତାକୁ ଦେଖିଲେ କ'ଣ ନ ହେବ ଆମର ଅବସ୍ଥା। ଆଉ ଇଏ ଯେଉଁ ରଥ ନଦୀ ରହୁଛି, ନଦୀ ବହୁଛି କ'ଣ ହେବ, କିନ୍ତୁ ମନସ୍ୱୀ ନାମ ହର୍ଷ କ୍ଷୀର ହର୍ଷକାହାରୀ, ଯେଉଁମାନେ ମନୁଷ୍ୟମାନେ ଯେଉଁମାନେ କ୍ଷେତ୍ର ଭୀର ଭୀର ମାନେ ସେଇଟା ଦେଖିଲେ ଆନନ୍ଦ, ତାଙ୍କ ଆନନ୍ଦ ହେବ। ବିଭିନ୍ନ ସ୍ୱଭାବ ରହିଛି, କାହାର କେଉଁ ସ୍ୱଭାବ ରହିଛି, କାହାର ସତ୍ୱଗୁଣର ସ୍ୱଭାବ ରହିଛି, ସ୍ୱଭାବସ୍ଥ ଏଇ ପ୍ରଶ୍ନ ପଚାରିଥିଲେ ଅର୍ଜୁନ, ଯେ 17 ଅଧ୍ୟାୟରେ ପଚାରିଲେ ତାହାର କ'ଣ, ଯେଉଁମାନେ ଶାସ୍ତ୍ର ବିଧି ଅନୁସରଣ କରି କରୁନାହାନ୍ତି ପୂଜା କରୁଛନ୍ତି ତାଙ୍କର କ'ଣ, ତେଷା ନିଷ୍ଠା ତୁକା କୃଷ୍ଣ ସତ ମହରଜସ୍ତମ, ଭଗବାନ ସେଇ ପ୍ରସଙ୍ଗରେ କହିଥିଲେ, ତ୍ରିବିଧା ଭବତି ଶ୍ରଦ୍ଧା ଦେହିନାନୁସାର ସ୍ୱଭାବଦା ସାତ୍ୱିକୀ ରାଜସ୍ଥୈବ ତାମସ ଚେତିତାଂ ଶୁଣୁ। କାହାର ସାତ୍ୱିକ ଶ୍ରଦ୍ଧା ରହିଛି, କାହାର ରାଜସିକ ଶ୍ରଦ୍ଧା ରହିଛି, କାହାର ତାମସିକ ଶ୍ରଦ୍ଧା ରହିଛି, ସେ ଅନୁସାରେ ସବୁକିଛି, ତାଙ୍କର ଖାଦ୍ୟ, ତାଙ୍କର କର୍ମ, ତାଙ୍କର ବିଭିନ୍ନ ପ୍ରକାର ଜ୍ଞାନ ସବୁକିଛି, ତାଙ୍କର ଆନନ୍ଦ, ତାଙ୍କର ବୁଦ୍ଧି ସବୁକିଛି ସବୁକିଛି ସେହି ଅନୁସାରେ ରହିବ, ସ୍ୱଭାବ ତାଙ୍କର ରହିଛି, ସ୍ୱଭାବ ସମସ୍ତଙ୍କର ସମାନ ସ୍ୱଭାବ ନୁହଁ, ଚାରି ଲକ୍ଷ ପ୍ରକାର ଜୀବର ମନୁଷ୍ୟ ରହିଛନ୍ତି। ତେଣୁ ଏଇଟାକୁ ଯେଉଁମାନେ ଭୀର ବ୍ୟକ୍ତି ମନସ୍ୱିନ ସେମାନେ ଦେଖିଲେ ଆନନ୍ଦିତ ହେବେ, ବହୁତ ହର୍ଷ ତାଙ୍କ ହର୍ଷକାରୀ ହର୍ଷ ଆସିବ ତାଙ୍କର। ପରସ୍ପରମ୍ ବିନିଘ୍ନତା, ଏଇ ଯେଉଁ ବିନାଶ କରିଥିଲେ ଭଗବାନ, ଏଇଭଳି ଭାବରେ ତାଙ୍କର ହରି ଶତ୍ରୁମାନଙ୍କୁ ଭଗବାନ ମଧ୍ୟ ବଳଦେବ କ'ଣ କଲେ, ଯେପରି ସାର୍ବଜନରେ ଭଗବାନ ଯୁଦ୍ଧ କରୁଥିଲେ ତାହେଲେ ସେତିକି ସଫିସିଏଣ୍ଟ, କିନ୍ତୁ ତଥାପି ବଳରାମ ଆସିଛନ୍ତି ଖାଲି ଯିବେ କି, ସିଏ ମଧ୍ୟ ଲଗେଇଲେ ତାଙ୍କର ବଳ, ତାଙ୍କର ଯେଉଁ ରହିଛି ମୂଷଳ, ମୂଷଳ କହିଲି ନା ସମ୍ବର୍ତ୍ତକ ମୂଷଳ, ତାଙ୍କ ନାଁ ହେଉଛି ସମ୍ବର୍ତ୍ତକ, ଏ କ'ଣ ହଁ ସମ୍ବର୍ତ୍ତକ ମୂଷଳ ହଳ, ମୂଷଳ ନାଁ ହେଉଛି ସୌନନ୍ଦ, ସରି ମୂଷଳ ନାଁ ହେଉଛି ସୌନନ୍ଦ, ହଳର ନାମ ହେଉଛି ସମ୍ବର୍ତ୍ତକ, ଗଦାର ନାମ ହେଉଛି କୌମଦକି, ଧନୁର ନାମ ହେଉଛି ସାଙ୍ଗ। ଭଗବାନଙ୍କର ସବୁ ସବୁଥିର ନାମ ରହିଛି ଦିବ୍ୟ, ଏସବୁ ଦିବ୍ୟ ଭଗବାନଙ୍କର, ଏ ସାଧାରଣ କଥା ନୁହଁ। ତେଣୁ ଏ ଯେଉଁ ମୂଷଳ, ଯେଉଁ ସ୍ୱନନ୍ଦ, ସ୍ୱନନ୍ଦ ମୂଷଳରେ ଭଗବାନ କ'ଣ କଲେ ନା, ମୂଷଳେ ନା ମୂଷଳ ଅସ୍ତ୍ର ଦ୍ୱାରା ଦୁର୍ମଦା, ଏ ଯେଉଁ ତାଙ୍କର ଗର୍ଭ ପୃଥିବୀର ଭାର ହରଣ କଲେ ଭଗବାନ, ପୃଥିବୀର ଭାର ଯେଉଁ ହରଣ କଲେ ଏଇଟା ସେକେଣ୍ଡାରୀ ବୋଲି କୁହାଯାଇଛି, ଆଚାର୍ଯ୍ୟମାନେ କହିଛନ୍ତି ଏଇଟା ସେକେଣ୍ଡାରୀ, ପୃଥିବୀର ଭାର ହରଣ କରିବା ପାଇଁ ଭଗବାନ ଏଇଟା କରୁନଥିଲେ, ଭଗବାନ ଯୁଦ୍ଧ କରୁଥିଲେ ତାଙ୍କର ଆନନ୍ଦ, ଏଇଟା ତାଙ୍କର ଖେଳ, ଏ ତାଙ୍କର ଯେତେବେଳେ ପିଲାମାନେ ଛୋଟ ପିଲାମାନେ ଖେଳିଲେ ଯେଉଁ ଆନନ୍ଦ ରହିଛି ସେହିଭଳି ଭାବରେ ଖେଳିବା ଦ୍ୱାରା କ'ଣ ଉପକାର ହେଲା କ'ଣ ଅପକାର ହେଲା ସେଇଟା ସେ ଚିନ୍ତା କରନ୍ତି ନାହିଁ, ଏ ଖେଳନ୍ତି ଯେଉଁ ରହିଛି ଭଗବାନଙ୍କ ଏ ଯେଉଁ ଖେଳ ଏଭଳି ରହିଛି, ଏ ଖେଳରେ ଖେଳରେ ଭୂମିର ଭାରକୁ ହରଣ କରିବେ, ଆଉ ଭାର ହରଣ କରିବାକୁ କ'ଣ ଚିନ୍ତା କରିବାକୁ ପଡ଼ିବ, କେମିତି ହରଣ କରିବୁ, ଭଗବାନ ସିଏ ସାଧାରଣ କଥା ନୁହଁ, ହରି ସିଏ ଭୂମିର ଭାରକୁ ହରଣ କରିବା ପାଇଁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ ନାହିଁ, ଏଇଭଳି ଭାବରେ ଖେଳରେ ଖେଳରେ ଭଗବାନ ଭାର ହରଣ କରିଦେବେ, ଏଇଭଳି ଭାବରେ ଚାଲିବ ତାଙ୍କର କଥା। ତେଣୁ ମୂଷଳେନ ଦୁର୍ମଦାନ ସଂକର୍ଷଣେନ, ସଂକର୍ଷଣ ସିଏ ସବୁକିଛି ଆକର୍ଷଣ କରିପାରିବେ, ସଂକର୍ଷଣ ସଂକର୍ଷଣ ନାମର ମହାତ୍ମ୍ୟ ରହିଛି, ଆମର ସମୟ ହେଇଗଲାଣି ଆମେ କହିପାରିବା ନାହିଁ। ସଂକର୍ଷଣ ଯଦୁନା ଅପୃତ ଭାବା ସଂକର୍ଷଣ ଅଚ୍ୟୁତ, ତାଙ୍କୁ କୁହାଯିବ ସଂକର୍ଷଣ ବୋଲି କୁହାଯିବ, କିନ୍ତୁ ଏକଥା କହିନ ଏକଥା କହିଲେ ଗର୍ଗାଚାର୍ଯ୍ୟ, କିନ୍ତୁ ତାହାର ସଂକର୍ଷଣର ଅର୍ଥ ହେଉଛି ସିଏ ଦେବକୀଙ୍କ ଗର୍ଭରୁ ଆସି ରୋହିଣୀଙ୍କ ଗର୍ଭରେ ସ୍ଥାପିତ ହେଲେ, ସେଥିପାଇଁ ତାଙ୍କ ନାମ ସଂକର୍ଷଣ, ଭଗବାନ ନାମକରଣ କରିଥିଲେ ଏଇଭଳି ଭାବରେ, କିନ୍ତୁ ଏ କଥାଟି କହିନଥିଲେ ଗର୍ଗାଚାର୍ଯ୍ୟ। ଯାହାବି ହଉ ଏ ସଂକର୍ଷଣ ଅପରିମେୟ ଅନ୍ତିଦଶା, ତାଙ୍କର ଶକ୍ତିକୁ ଆମେ ଚିନ୍ତା କରିପାରିବା ନାହିଁ, କେତେ ଶକ୍ତି ରହିଛି ଭଗବାନ, ସିଏ ଯେତେ ବଡ଼ ବିଦ୍ୱାନ ବ୍ୟକ୍ତି ଯେତେ ବଡ଼ ବଳବାନ ବ୍ୟକ୍ତି ହୁଅନ୍ତୁ, ଭଗବାନ ସେ ବଳ ଭଗବାନ ଦେଇଛନ୍ତି, ବଳ ବଳବତ୍ତାନ ଚାହମ, ଏବଂ ଭଗବାନଙ୍କ ବଳ ହେଉଛି କାମ ରାଗ ବିପରୀତ, ଆମର ଯଦି ବଳ ହେଇଗଲା ଆମର ଆସିଯିବ କାମ ରାଗ ଆସିଯିବ, ବଳ ଆସିଗଲା ମାନେ, କିନ୍ତୁ ଭଗବାନଙ୍କର ଯେଉଁ ବଳ ରହିଛି ସେଥିରେ କାମ ରାଗ ନାହିଁ, କାମ ରାଗ ବିପରୀତ, ଭଗବତ ଗୀତାରେ ଭଗବାନ କହିଲେ ସଂକର୍ଷଣର ବଳ, ଭଗବାନଙ୍କ ବଳ ବଳରାମ, ତାଙ୍କ ନାମ ହେଉଛି ବଳ ଏବଂ ରାମ, ଦୁଇଟି ରହିଛି ଅର୍ଥ, ତିନୋଟି ନାମ ରହିଛି, ଗୋଟେ ହେଉଛି ବଳ, ଗୋଟେ ହେଉଛି ରାମ, ଗୋଟେ ହେଉଛି ସଂକର୍ଷଣ, ବଳ ସେ ପ୍ରଦାନ କରିବେ, ରାମ କହିଲେ ଆନନ୍ଦ ପ୍ରଦାନ କରିବେ, ଏବଂ ସଂକର୍ଷଣ ଏଇଭଳି ଭାବରେ ସେ ଗୋଟିଏ ଗର୍ଭରୁ ଆଉ ଗୋଟିଏ ଗର୍ଭକୁ ସ୍ଥାନାନ୍ତରିତ ହୋଇଥିଲେ, ଏବଂ ଯଦୁମାନ ଭିତରେ ପୃଥକ କରିବେ ନାହିଁ, ସମାନ ମେଳ କରାଇଦେବେ, ଏଭଳି ଭାବେ ଭଗବାନଙ୍କ ନାମର ମହାତ୍ମ୍ୟ ସବୁ ରହିଛି। ତେଣୁ ଅପରିମେୟ ତେଜସା, ତାଙ୍କର ଯେଉଁ ତେଜ ରହିଛି ଆମର ଚିନ୍ତାର ବାହାରେ, ଭଗବାନ ତେଜ ଅପରିମେୟ ତେଜସା, ଭଗବତ ଗୀତାରେ ଭଗବାନ କହିଲେ ତେଜ ତେଜସ୍ୱୀ ନାମ, ଯେତେ ତେଜସ୍ୱୀ ବା ବ୍ୟକ୍ତି ରହିଛନ୍ତି ତାଙ୍କର ମୁଁ ହେଉଛି ତେଜ, ଆଉ ଭଗବାନଙ୍କ ତେଜ କଥା କ'ଣ କହିବା, ତେଜସା ହେ ଅଙ୍ଗ, ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ ମଧ୍ୟ ଆନନ୍ଦିତ ହେଇଯାଉଛନ୍ତି, ତେଣୁ ପରୀକ୍ଷିତ ମହାରାଜଙ୍କୁ ସମ୍ବୋଧନ କରୁଛନ୍ତି ଅଙ୍ଗ, ମୋତେ ଜଣେ ପଚାରିଥିଲେ ଅଙ୍ଗର ଅର୍ଥ କ'ଣ, ଅଙ୍ଗର ଅର୍ଥ କ'ଣ, ବହୁତ ସ୍ଥାନରେ ବର୍ଣ୍ଣନା କରାଯାଇଛି ଅଙ୍ଗ 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 ଅଙ୍ଗ, ଅଙ୍ଗର ଅର୍ଥ କ'ଣ, ଅଙ୍ଗର ଅର୍ଥ ହେଉଛି ଅଙ୍ଗ, ଆମର ଶରୀର ଯେଉଁ ଅଙ୍ଗ ରହିଛି ଯେଉଁଭଳି ଭାବରେ ସେଇଭଳି ଅଙ୍ଗ, ଆମର ଅଙ୍ଗ ଆମର କେତେ ପ୍ରିୟ, ଆମର ଯଦି ଗୋଟେ ପାଦରେ ଯଦି କଣ୍ଟା ଫୁଟିଗଲା ଆମେ ରହିପାରିବା ନାହିଁ, କେମିତି କଣ୍ଟା ବାହାର କରିବା, ଅଙ୍ଗଟା ଆମର ଏତେ ପ୍ରିୟ। ସେହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ସମ୍ବୋଧନ କରୁଛନ୍ତି ଅଙ୍ଗ, ଅତି ପ୍ରିୟ ତାଙ୍କୁ ଲାଗୁଛି, କାରଣ ଏଇ ଭଗବାନ କଥା କହିବା ପାଇଁ ଆନନ୍ଦ ତାଙ୍କର ରହିଛି, ଭଗବାନ କଥା କହିବାରେ ଆନନ୍ଦ ଅଛି, ସୁଯୋଗ ପ୍ରଦାନ କଲେ କଥା କହିବା ପାଇଁ, ଆଜି ଆମକୁ ସୁଯୋଗ ମିଳିଲା କଥା କହିବା ପାଇଁ, ଇଏ ଆନନ୍ଦ। ତେଣୁ ଏଇ ଗୁରୁଦେବଙ୍କୁ ପାରୁ, ପ୍ରଭୁପାଦଙ୍କୁ ପାରୁ, ଏଇ ଯେଉଁ ଭକ୍ତମାନଙ୍କୁ ପାରୁ, ଆମେ କଥା କହିଲେ ଆନନ୍ଦ, ଏ ଯେଉଁ ପ୍ରଧାନ କଲେ ତାଙ୍କ ପ୍ରତି ମଧ୍ୟ ଆନନ୍ଦ ଆସିବ। ଆନନ୍ଦରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଅଙ୍ଗ ବୋଲି ସମ୍ବୋଧନ କରୁଛନ୍ତି। ତେଣୁ ଏଇଭଳି ଭାବରେ ଇଏ ଯେଉଁ ରହିଛି ନଦୀ, ଏ ଗୋଟେ ଅର୍ଣ୍ଣବ ହେଇଗଲା, ସମୁଦ୍ର ହେଇଗଲା, ଛୋଟିଆ ନଦୀ ନୁହଁ ସମୁଦ୍ର, ବିରାଟ ଗୋଟେ ସମୁଦ୍ର ହେଇଗଲା। ପଚାଶ ଲକ୍ଷ ସୈନ୍ୟ ମୃତ୍ୟୁବରଣ କଲେ, କିନ୍ତୁ ଆଙ୍କର ଅଳ୍ପ ସଂଖ୍ୟକ ସୈନ୍ୟ ବର୍ଣ୍ଣନା କରାଯାଇଥିଲା, କିନ୍ତୁ ଗୋଟିଏ ସୈନ୍ୟଙ୍କର ମଧ୍ୟ ମୃତ୍ୟୁ ହେଲା ନାହିଁ। ଏଇଟା 35 ଶ୍ଳୋକରେ କୁହାଯିବ, ଆଉ ପରେ ଆସିବ ସେଇଟା 35 ଶ୍ଳୋକରେ, 35 ଶ୍ଳୋକରେ ଆସିବ ଏଇଟା। ଗୋଟିଏ ସୈନ୍ୟଙ୍କର କିଛି ଅସୁବିଧା ହେଲା ନାହିଁ, ଭଗବାନ ଭଗବାନଙ୍କ ଶରଣରେ ଗଲେ ଆମେ ସେଇଭଳି ଭାବରେ ଦୁଇ ପ୍ରକାର ଅସୁବିଧା ଥିଲେ ମଧ୍ୟ ଆମେ ରକ୍ଷା ସୁରକ୍ଷିତ ହେବା, ଭଗବାନ ସୁରକ୍ଷା ପ୍ରଦାନ। ଆମେ କୌନ୍ତେୟ ପ୍ରତି ଯାହି ନ ଆମେ ଭକ୍ତ ପ୍ରଣଶ୍ୟତି, ସୈନ୍ୟମାନେ ଅଳ୍ପ ସଂଖ୍ୟକ ସୈନ୍ୟ ଥିଲେ, ୟାଙ୍କର ଏତେ ସୈନ୍ୟ ସବୁ ଥିଲେ, ଭଗବାନ ଏକା ନଖଣ୍ଡ, କିନ୍ତୁ ବଳରାମ ମଧ୍ୟ ମିଶି ଯାଇଛନ୍ତି, କୃଷ୍ଣ ବଳରାମ ଯେ ସାଙ୍ଗ ଧନୁ, ସେ ତାଙ୍କର ଶୁଣନ୍ତୁ କ'ଣ ସେ ଇଏ ନା ମୂଷଳ ସୌନନ୍ଦ, ସୌନନ୍ଦ ମୂଷଳରେ ଭଗବାନ ସମସ୍ତଙ୍କୁ ହରଣ କରିଦେଲେ, ତାଙ୍କର ବଳ ସବୁ ଯାହା ଥିଲା, ତାଙ୍କର ଏତେ ବଳ ରହିଛି। ତେଣୁ ଅର୍ଣ୍ଣବ ଭଳି ହେଇଗଲା, ସମୁଦ୍ର ଭଳି ହେଇଗଲା, ଦୁର୍ଗ କ'ଣ ଭୈରବମ୍ ଏ ବିରାଟ ହେଇଗଲା। ଏଇଭଳି ଭାବରେ ମଗଧରାଜ ଜରାସନ୍ଧ, ମଗଧ ଇନ୍ଦ୍ର ସେ ଯେଉଁ ପାଳଙ୍କ ଆଣିକି ଆସିଥିଲେ, ତାଙ୍କର ସବୁ ସୈନ୍ୟମାନେ ସବୁ ବିନାଶ ଲଭିଲେ। ତେଣୁ ସବୁଦେବ ପୁତ୍ର ବସୁଦେବ ପୁତ୍ରମାନଙ୍କ ନିମନ୍ତେ ଭୁଲ ହେଇଗଲା, ଏଇଟା ବସୁଦେବ ପୁତ୍ର, ବସୁଦେବ ପୁତ୍ର ଏଇ ଦୁଇ ଜଣ, ସେମାନେ ଲକ୍ଷ ଲକ୍ଷ, ଏ ଦୁଇ ଜଣ, ଏଇ ଦୁଇ ଜଣ ଯୁଦ୍ଧରେ କରିଦେଲେ, ସେମାନଙ୍କର ଯୁଦ୍ଧ କଥା ପରେ ପଡ଼ିଲା ନାହିଁ, ସେମାନେ ଭଗବାନ ରହିଗଲେ କ'ଣ ଯୁଦ୍ଧ କରିବେ ସେମାନେ। ବସୁଦେବ ପୁତ୍ର ବିକ୍ରୀଡ଼ିତମ୍, ତାଙ୍କର ଖେଳ ଏଇଟା ହେଇଗଲା, ଏଇଟା ଯୁଦ୍ଧ କଲେ ବହୁତ କଷ୍ଟ ହେଲା, ଇଏ ହେଲା ସେ ହେଲା କିଛି ନାହିଁ, ବିକ୍ରୀଡ଼ିତମ୍ ଭଗବାନ ବିଶେଷ କ୍ରୀଡ଼ା, ଭଗବାନ ଯୁଦ୍ଧ ଯେଉଁଭଳି ଭାବେ କ୍ରୀଡ଼ା, ଭଗବାନ ରାସ ମଧ୍ୟ ସେଇଭଳି ଭାବେ କ୍ରୀଡ଼ା, ତାହାକୁ ପ୍ରଥମ ବର୍ଣ୍ଣନା କରାଯାଇଛି। ପ୍ରଭୁପାଦ ମହାରାଜ କଥାଟି କହନ୍ତି, ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଭଗବାନ ରାସ ଲୀଳାକୁ ବର୍ଣ୍ଣନା କରିବେ, ଯୁଦ୍ଧ ଲୀଳାକୁ ବର୍ଣ୍ଣନା କରିବେ ନାହିଁ, କିନ୍ତୁ ଭଗବାନଙ୍କ ଯୁଦ୍ଧ ଲୀଳା ଯେଉଁଭଳି ଭାବରେ, ରାସ ଲୀଳା ସେହିଭଳି ଭାବରେ। ଭାଗବତ ଦଶମ ତେତିଶ ଅଧ୍ୟାୟରେ ସବୁଠି ଅଛନ୍ତି, ବିକ୍ରୀଡ଼ିତଂ ବ୍ରଜବଧୂ ଇଦଂ ଚ ବିଷ୍ଣୁ ଶ୍ରଦ୍ଧାନୁତ ଶୁଣିଆ ରଥପର୍ଣ୍ଣ ଭକ୍ତିଂ ପରାଂ ଭଗବତୀଂ ପ୍ରତିଲଭ୍ୟ କାମ ହୃଦ୍ରୋଗମ ଆସୁ ଅପହ୍ନତି ଅଚିରେଣ ଧୀରା। ଭଗବାନଙ୍କ ଯେଉଁ କ୍ରୀଡ଼ା ଆମେ ଶୁଣୁଛେ, ଏ ଶୁଣିଲେ କ'ଣ ହେବ ତାର ଫଳ? ନା ତାର ଫଳ ହେଉଛି ଆମର ଯେଉଁ ହୃଦୟରେ ଯେଉଁ ରୋଗ ରହିଛି, ଭବରୋଗ କାମ ରୋଗ ଇତ୍ୟାଦି ସବୁ ରହିଛି, ଏସବୁ ଦୂର ହେଇଛି, ଅଚିରେଣ ଆସୁ, ଖୁବ୍ ଶୀଘ୍ର ଏବଂ ଡେରି ହେବ ନାହିଁ, ସେମାନେ ଧୀର ବ୍ୟକ୍ତିରେ ପରିଣତ ହେଇଯିବେ। ଭଗବାନଙ୍କ ଲୀଳା ଏଭଳି, ଭଗବାନ ଶୁଣିଲେ ଯେ କାନକୁ ଆନନ୍ଦ ପ୍ରଦାନ କରିବ, ହୃଦୟକୁ ଆନନ୍ଦ ପ୍ରଦାନ କରିବ, ତା ନୁହଁ, ଇଏ ଆମର ରୋଗକୁ ଭଲ କରିବ, ଇଏ ଔଷଧ ଭବୋଷଧାଚ୍ଛତ୍ର ମନ ବିରାମାତ, ଇଏ ଔଷଧ ଶୁଣିଲା ମାନେ ଆନନ୍ଦ ପ୍ରଦାନ କରିବେ, ରସ ଅମୃତ ଇଏ ଭଗବାନ କଥା, ସବୁକିଛି ସେହିଭଳି ଭାବରେ ରାସଲୀଳା ଯେଉଁଭଳି ଭାବରେ, ଯୁଦ୍ଧ ଲୀଳା ମଧ୍ୟ ସେହିଭଳି ଭାବରେ। ଭଗବାନଙ୍କର ଇଏ ଅଦ୍ୱୟ ଜ୍ଞାନ, ସେ ଅଦ୍ୱୟ ଅଦ୍ୱୟ ବସ୍ତୁ, ସିଏ ଦ୍ୱୈତ ନୁହଁ। ତେଣୁ ଭଗବାନ ବସୁଦେବ ପୁତ୍ର ଦୁଇ ଜଣଙ୍କର, ବସୁଦେବଙ୍କର ଅନେକ ପୁତ୍ର ରହିଛନ୍ତି, କିନ୍ତୁ ଏଇ ଦୁଇ ଜଣ ପୁତ୍ର ଆସିଥିଲେ, ରାମ ବଳରାମ, ତାଙ୍କର ଦେଖିବା କେତେ ପୁତ୍ର ଅଛନ୍ତି। ତେଣୁ ଏମାନେ ଯେଉଁ ରହିଥିଲେ ବିକ୍ରୀଡ଼ିତ, ଭଗବାନଙ୍କର ଖେଳ ଖାଲି ନୁହଁ, କ୍ରୀଡ଼ା ନୁହଁ, ବିକ୍ରୀଡ଼ିତ ବିଶେଷ କ୍ରୀଡ଼ା, ସୁଯୋଗ ମିଳିଲା ତାକୁ, ଏଇଭଳି ଭାବରେ 17 ଥର କ୍ରୀଡ଼ା କରିବେ, ଭଗବାନଙ୍କର କ୍ରୀଡ଼ା ହେଉଛି ଏଇଭଳି ଭାବରେ ବିକ୍ରୀଡ଼ିତମ୍ ଭଗବାନ କ୍ରୀଡ଼ା ହିଁ। ତତ୍ ଜଗତ ଈଶ୍ୱର ପରମ, ଈଶ୍ୱରଙ୍କର ଇଏ ହେଉଛି କ୍ରୀଡ଼ା, ଭଗବାନ ବିକ୍ରୀଡ଼ିତ ବିଶେଷ କ୍ରୀଡ଼ା ଇଏ, ଭଗବାନଙ୍କର ଯୁଦ୍ଧ କଲେ କଲେ ବହୁତ ପରିଶ୍ରମ ହେଲା, ଇଏ ହେଲା, ଶରୀରରେ ଆଘାତ ହେଇଗଲା, କ'ଣ କିଛି ନାହିଁ, ଭଗବାନ ଖେଳରେ ଖେଳରେ
ସବୁ ଏ ଯେଉଁ ରହିଛି ଖାଲି ସାଙ୍ଗଧନୁ ଆଉ ଯେଉଁ ରହିଛି ମୂଷଳ ସ୍ୱନନ୍ଦ ମୂଷଳରେ ଭଗବାନ ଏସବୁକୁ ସଂହାର କରିଦେଲେ ସହା କରିଦେଲେ ନଦୀ ବହିଲା ନଦୀରେ କେତେ ଗଭୀର ହେଇଥିବ ଅନୁମାନ କରିପାରିବା। ହାତୀମାନେ ଦୀପ ଭଳି ରହିଛନ୍ତି, ସେମାନେ ପହଁରି ପହଁରିକା ଯାଉଛନ୍ତି, କ'ଣ ଢେଉ ଚାଲୁଛି, ଢେଉ ଚାଲୁଛି, ଗୋଟେ ଅର୍ଣ୍ଣବ ହେଇଗଲା, ଗୋଟେ ସମୁଦ୍ର ହେଇଗଲା, ସେଠି ସମୁଦ୍ର ହେଇଗଲା। ମୁଁ ଯାହା କହିଲି ଯମୁନା ନଦୀରେ ପଡ଼ିଗଲେ ଯମୁନା ନଦୀ ନୁହଁ, ଗୋଟେ ସମୁଦ୍ର ହେଇଗଲା, ସେ ନଦୀ ସବୁ ଗୋଟେ ମିଶିକି ସମୁଦ୍ର ହେଇଗଲା, ଏଭଳି ନଦୀ ହେଇଗଲା ଯୁଦ୍ଧ। ତେଣୁ ଇଏ ହେଉଛି ଭଗବାନଙ୍କର ସନାତନ ଗୋସ୍ୱାମୀ କହୁଛନ୍ତି, ଏଇଟା ଯେଉଁ ଯୁଦ୍ଧ ହେଉଥିଲା ଏଥିପାଇଁ ଭଗବାନ ଯେ ବହୁତ କଷ୍ଟ କଲେ ସବୁ କଲେ ନା, ତାଙ୍କର ଆନନ୍ଦ, ତାଙ୍କର ଆନନ୍ଦ ବିକ୍ରୀଡ଼ିତମ, ଏ ବିଶେଷ କ୍ରୀଡ଼ା ତାଙ୍କର ଆନନ୍ଦ ସେଇଟା। ଆମେ ଯେମିତି କାହାକୁ କେଉଁ ପଟେ କେଉଁ ଜିନିଷ ଆନନ୍ଦ ଲାଗେ, କାହାର ଆନନ୍ଦ ପ୍ରିୟ ଫେଭରାଇଟ୍ ରହିଛି, ସେହିଭଳି ଭାବରେ ଭଗବାନଙ୍କର ସବୁକିଛି ଆନନ୍ଦ, ଆନନ୍ଦ ଘନ ନନ୍ଦ କି ଆନନ୍ଦ ଭୟ। ଏବଂ ଏ ଯେଉଁ ରହିଛନ୍ତି ଭଗବାନ, ଏଇ ଖେଳରେ ଖେଳରେ ଭଗବାନ ପୃଥିବୀର ଭାର ହରଣ କଲେ, ପୃଥିବୀର ଯେଉଁ ଭାର ହରଣ କଲେ ତାହା ନୁହଁ ଯେ ଭଗବାନ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ିଲା, ବହୁତ କଷ୍ଟ କରି ଭାର ହରଣ କଲେ ନା, ଏଇଭଳି ଭାବରେ 23 ଅକ୍ଷୋଣୀ ସୈନ୍ୟକୁ ହରଣ କରିଦେଲେ ଭଗବାନ। ଏବଂ ଗୋଟିଏ କ୍ଷଣାର୍ଥରେ ସବୁ ମୃତ୍ୟୁବରଣ କଲେ, ବର୍ଣ୍ଣନା କରାଯାଉ 100 କୋଟି ସ୍ୱର ଆସୁଥିଲା ଗୋଟିଏ ଅର୍ଦ୍ଧ କ୍ଷଣରେ, ସମସ୍ତେ କାହାର ହାତ କଟି ଯାଉଥିଲା, କାହାର ଗୋଡ଼ କଟି ଯାଉଥିଲା, କାହାର ବେକ କଟି ଯାଉଥିଲା, କାହାର ସ୍ୱରଣତ ଭାଙ୍ଗି ଯାଉଥିଲା, ଚକ ପଡ଼ି ଯାଉଥିଲା, ଧ୍ୱଜା କଟି ଯାଉଥିଲା, ସବୁ ଏହିଭଳି ଭାବରେ ଗୋଟି 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 କରି ସବୁ କଟ 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 କଟ। ଯେତେବେଳେ ମଥୁରାର ନାରୀମାନେ ଦେଖୁଥିବେ ତାପରେ ତାଙ୍କର ଚେତନା ଆସି ବାହାରେ, ତାଙ୍କର ଧ୍ୱଜ ଦେଖାଯିବ ଏଥରିକ ଭଗବାନଙ୍କ ଧ୍ୱଜ, ସବୁ ରଥ ସବୁ ଧ୍ୱଜ ନଷ୍ଟ ହେଇଗଲା, ଧ୍ୱଜ ଧ୍ୱସ୍ତ ହେଇଗଲା ସବୁ। ଏହିଭଳି ଭାବରେ ଯେତେବେଳେ ହେଉଛି ଭଗବାନ ଏହିଭଳି ଭାବରେ 17 ଥର ଭୂମିର ଭାରକୁ ହରଣ କରିବେ, ଭୂମିର ଭାରକୁ ହରଣ କରିବେ। ଏବଂ ଅନ୍ତିମରେ ଭଗବାନ ମହାଭାରତ ଯୁଦ୍ଧରେ ଆଉ ଯେତିକି ରହିଥିଲେ ବାକି ରହିଥିଲେ ତାଙ୍କୁ ସବୁ ଯୁଦ୍ଧରେ ସବୁ ନିପାତ କରିବେ, ଭଗବାନ ତାଙ୍କର ଭକ୍ତମାନ ମାଧ୍ୟମରେ କରିକିରି ଭଗବାନ ଭୂମିର ଭାର ହରଣ କରିକି ତାଙ୍କ ଧାମକୁ ଚାଲିଯିବେ। ଯେଉଁ ରହିଛି ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ, ଭଗବାନ ଏଇଭଳି ଭାବରେ ସବୁ କାର୍ଯ୍ୟ କରିବେ। ଭଗବାନ ଯେଉଁ କଲେ ଭୂମିର ଭାରକୁ ହରଣ କଲେ, ବହୁତ କଷ୍ଟ କରିକି, ବହୁତ ପ୍ଲାନ୍ ପ୍ରୋଜେକ୍ଟ ସବୁ କରିକି କେତେ କ'ଣ କରିକି ନା, ଭଗବାନ ବିଶେଷ କ୍ରୀଡ଼ା ଏଇଟା, ଭଗବାନ କି ଆନନ୍ଦ, ତାଙ୍କର ବହୁତ ଆନନ୍ଦ ଏଇଭଳି ଭାବରେ ଯେତେ ଆନନ୍ଦ, ଭଗବାନ ସବୁ ସମୟରେ ଆନନ୍ଦମୟ ତାଙ୍କର। ତେଣୁ ଆମେ କଥା କରି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରବ କୁନ୍ଦ କି ଜୟ ଗୋପ୍ରମାନନ୍ଦୀ।